ଶୋକ ବି ଲେଖିଲି ନାହିଁ, ଆମେ ଖରାବେଳ ଯେଉଁ କ୍ଲାସ୍ ହେବ ସେଥିପାଇଁ ମୁଁ ସେସବୁ ଲେଖିଥିଲି। ଯାହା ହେଉ, ଆମର ଗୁରୁଦେବଙ୍କର କୃପାରୁ, ପ୍ରଭୁପାଦଙ୍କ କୃପାରୁ ଏବଂ ଭଗବାନ ଶ୍ରୀ ଶ୍ରୀ ରାମଜୀଙ୍କ କୃପାରୁ ଏବଂ ଆପଣମାନଙ୍କ କୃପାରୁ ଆମେ ଏ ଭାଗବତ କଥା ଶ୍ରବଣ ଏବଂ କୀର୍ତ୍ତନ କରିବା। ତେଣୁ ଏ ନିତ୍ୟ ଭାଗବତ ସେବା, ତେଣୁ ଇଏ ଆମେ ଧାରାବାହିକ ଭାଗରେ ଶ୍ରବଣ କରୁଛେ। ଅଷ୍ଟମ ଅଧ୍ୟାୟ ଇଏ ହେଉଛି ଶୀର୍ଷକ ହେଉଛି ମା ଯଶୋଦାଙ୍କୁ ପୁତ୍ର, ଯିଏକି ଭଗବାନ ସେ ତାଙ୍କର ମୁଖରେ ଏ ବିଶ୍ୱକୁ ଦେଖେଇଥିଲେ, ବିଶ୍ୱରୂପ ଦେଖେଇଥିଲେ। ତେଣୁ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏହିସବୁ ଶୁଣି ପରୀକ୍ଷିତ ମହାରାଜ ବହୁତ ଅଭିଭୂତ ହୋଇଯାଉଛନ୍ତି। ତେଣୁ ସେ ପ୍ରଶ୍ନ କଲେ ଯେ ନନ୍ଦ ଏବଂ ଯଶୋଦା କ'ଣ ପୁଣ୍ୟ କାର୍ଯ୍ୟ କରିଥିଲେ? ନନ୍ଦ କିମ୍ ଅକଲ ବ୍ରହ୍ମା ଶ୍ରେୟ ଏବଂ ମହୋଦୟ ଯଶୋଦାହସ୍ର ମହାଭାଗା ତପୌଜସ୍ୟା ସ୍ତନ ହରିମ। ନନ୍ଦ ମହାରାଜ ଏବଂ ଯଶୋଦା ମହାରାଣୀ କି ପୁଣ୍ୟ କାର୍ଯ୍ୟ କରିଥିଲେ ଯାହାଫଳରେ ଆଜି ସେମାନେ ଭଗବାନଙ୍କୁ ନିଜ ପୁତ୍ର ରୂପେ ପ୍ରାପ୍ତ ହୋଇଛନ୍ତି, ମା ଯଶୋଦାଙ୍କର ସ୍ତନ୍ୟପାନ କରୁଛନ୍ତି ଯଶୋଦା, ଯଶୋଦାଙ୍କର ସ୍ତନ୍ୟପାନ କରୁଛନ୍ତି ଭଗବାନ କୃଷ୍ଣ, ଏବଂ ନନ୍ଦ ମହାରାଜ ଭଗବାନଙ୍କୁ ଆଦେଶ ଦେଉଛନ୍ତି କାହା ମୋର କଠୋଟା ତେଣୁ ଭଗବାନ ଛୋଟ ପିଲା ବାଲ୍ୟଲୀଳା କରୁଛନ୍ତି, କଠକୁ ଉଠାଇ ପାରୁନାହାନ୍ତି, ଯିଏକି ଏଇ ଆସିବ 8 ତାରିଖରେ ଆସିବ, ଯିଏକି 7 ବର୍ଷ ବୟସରେ ଗୋବର୍ଦ୍ଧନକୁ ଧାରଣ କରିଥିଲେ, ବହୁତ କଷ୍ଟରେ ଧାରଣ କରିଥିଲେ, ତା ନୁହଁ ବାମ ହାତର କାଳିଆ ପୁଟି ଧାରଣ କରିଥିଲେ, ଗୋଟେ ଗୋଟେ ସେକେଣ୍ଡ ପାଇଁ ନୁହଁ। ଆମର ଯେତେ ବଡ଼ ରେସଲର ହୁଅନ୍ତୁ ନା କାହିଁକି ଲିଫ୍ଟ କ'ଣ ହେଭି ୱେଟ ଯେଉଁ ୱେଟ ଲିଫ୍ଟିଂ ଯେଉଁ ରହିଛି, ବିରାଟ ମାନେ 100 କେଜି ବା 200 କେଜି 250 କେଜି ଯିଏ ଯେତେ ବଡ଼ ଚାମ୍ପିଅନ ହେଉନା କାହିଁକି ସେ ଗୋଟେ ଉଠେଇକି ପକେଇଦେବ ବାସ୍ ସେତିକି। କିନ୍ତୁ ଭଗବାନ ଏଭଳି ଚାମ୍ପିଅନ, ସେ ଏଭଳି ୱେଟ ଲିଫ୍ଟିଂ ଚାମ୍ପିଅନ, ସେ ଖାଲି ଟେକି ଦେଇଥିଲେ ତା ନୁହଁ, ମାନେ ବହୁତ କଷ୍ଟ କରି ଟେକିଲେ ତା ନୁହଁ, ବହୁତ ସହଜରେ ଅନାୟାସରେ ଟେକିଦେଲେ, ବାମ ହାତରେ ଟେକିଦେଲେ, ବାମ ହାତରେ କାଳିଆ ଗୋଟେ ଧାରଣ କଲେ। ତେଣୁ ଇଏ ହେଉଛି ଭଗବାନଙ୍କର ଭଗବତା। ସେଇ ଭଗବାନ ନନ୍ଦ ମହାରାଜ ପିତା ଯେତେବେଳେ କହୁଛନ୍ତି ଯେ କାହ୍ନା ମୋର କଠୋଟା ଆଣି ତ ସିଏ ଉଠେଇ ପାରୁନାହାନ୍ତି, ଇଏ ଭଗବାନଙ୍କ ଯେଉଁ ବାଲ୍ୟଲୀଳା, ଏ ଲୀଳାକୁ ଦେବକୀ ଏବଂ ବସୁଦେବ ଏ ଦର୍ଶନ କରିପାରିନାହାନ୍ତି। ସେଥିପାଇଁ ପରୀକ୍ଷିତ ମହାରାଜ, ସେ ପରୀକ୍ଷିତ ମହାରାଜ ସେଇ ବସୁଦେବଙ୍କର ସମ୍ପର୍କୀୟ ହେବେ, ବସୁଦେବଙ୍କର ଭାଇ ହେଉଛି ଭଉଣୀ ହେଉଛନ୍ତି କୁନ୍ତିଦେବୀ, କୁନ୍ତିଦେବୀଙ୍କର ପୁତ୍ରମାନେ ପାଣ୍ଡବମାନେ, ପାଣ୍ଡବମାନଙ୍କର ବଂଶଧର ହେଉଛନ୍ତି ଆମର ପରୀକ୍ଷିତ, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କର ପୁତ୍ର ହେଉଛନ୍ତି ପରୀକ୍ଷିତ। ତେଣୁ ସେ ମନ ଦୁଃଖରେ କଥା କହୁଛନ୍ତି ଯେ ଆମର ବଂଶରେ ଯେଉଁ ଆସିଥିଲେ ବସୁଦେବ ଏବଂ ଦେବକୀ, ଯଦିଓ ସେ ଭଗବାନଙ୍କ ପିତା ମାତା, କିନ୍ତୁ ସେ ଏଭଳି ସୌଭାଗ୍ୟ ପ୍ରାପ୍ତ ହୋଇନଥିଲେ, ଭଗବାନଙ୍କ ବାଲ୍ୟଲୀଳାରେ ସେମାନେ ସାମିଲ ହୋଇପାରିନଥିଲେ। ଭଗବାନଙ୍କ ଯେତେ ଲୀଳା ଅଛି ସବୁଠାରୁ କୁହାଯାଏ ଭାଗବତଙ୍କର ସବୁ 18,000 ଶ୍ଲୋକ ରହିଛନ୍ତି, 18,000 ଶ୍ଲୋକରୁ ଯଦି ସାର କୋଟା କୁହାଯିବ ସେ ଆସିବ 10ମ ସ୍କନ୍ଧ 29-33 ଏ ରସ ପଞ୍ଚଅଧ୍ୟାୟ ବୋଲି କୁହାଯାଏ। ଏ ରସ ପଞ୍ଚଅଧ୍ୟାୟରେ ମଧ୍ୟ ଯଦି କୁହାଯିବ ତା'ର ସାର ତତ୍ତ୍ୱଟା କ'ଣ ନା, ଏଇ ରାଧାକୃଷ୍ଣ ଯେଉଁ ତତ୍ତ୍ୱ ରହିଛି, ଜୟ ଜୟ ଜ୍ୱଳ ରସ ସର୍ବରସ ସାର, ସମ୍ବନ୍ଧଟା ଆମେ ଭୁଲି ଯାଇଛେ। ଆଜି ଆମେ ଯାଇଥିଲୁ ସକାଳେ ନଗର କୀର୍ତ୍ତନ କରୁଥିଲୁ, ଲୋକମାନେ ଯେଉଁମାନେ ସେଠି ବୁଲୁଥିଲେ ତାଙ୍କୁ ଉଦ୍ଧାର କରିବା ପାଇଁ ଆମର ବ୍ୟବସ୍ଥା ହେଇଛି, ସେମାନେ ଭୁଲି ଯାଇଛନ୍ତି ଯେ ସେମାନେ ହେଉଛନ୍ତି ଭଗବାନଙ୍କର ଅଂଶ, ଭଗବାନଙ୍କ ସହିତ ତାଙ୍କର ସମ୍ପର୍କ ରହିଛି। ସେମାନେ ଭାବୁଛନ୍ତି ତାଙ୍କର ସ୍ତ୍ରୀ ସ୍ୱାମୀ ପୁତ୍ର ପରିବାର ପିତା ମାତା ଏମାନେ ହେଉଛନ୍ତି ଆମର ସମ୍ପର୍କୀୟ, ଆମର ଜୀବନ ତାଙ୍କ ପାଇଁ ଉଦ୍ଦିଷ୍ଟ। ଏଇଭଳି ଭାବରେ ସକାଳୁ ଉଠି କେମିତି ଶରୀରର କେମିତି ଠିକ୍ ରହିବ, ସେଥିପାଇଁ ସବୁ ବିଭିନ୍ନ ପ୍ରକାର କୁସ୍ତି କରୁଛନ୍ତି, ସବୁ କରୁଛନ୍ତି, ମଣି ବିଭାଗ କରୁଛନ୍ତି, ସବୁ କରୁଛନ୍ତି। କିନ୍ତୁ ସିଏ ଯେ ପ୍ରକୃତରେ କିଏ, ସେମାନେ ଯେ ପ୍ରକୃତରେ ଏ ଶରୀର ନୁହନ୍ତି, ଏ ଧାରଣା ସେମାନଙ୍କର କାହିଁ ନାହିଁ। ତେଣୁ ସେଥିପାଇଁ ଆମର ନଗର କୀର୍ତ୍ତନ ହେଉଥିଲା। ଇଏ ପ୍ରକୃତରେ ଆମର ଯେଉଁ ଭୌତିକ ଜଗତରେ ଯେଉଁ ବିଭିନ୍ନ ସମ୍ବନ୍ଧ ରହିଛି, କିଏ ପିତା ପୁତ୍ର ସମ୍ବନ୍ଧ ରହିଛି, ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ରହିଛି, ଭାଇ ଭଉଣୀ ସମ୍ବନ୍ଧ ରହିଛି, ବନ୍ଧୁବାନ୍ଧବ ସମ୍ପର୍କ ସମ୍ବନ୍ଧ ରହିଛି, ଏଇ ସମ୍ବନ୍ଧଟା ପ୍ରକୃତରେ ଭଗବାନଙ୍କ ସହିତ ଆମର ରହିଛି, ସେଇଟା ଆମେ ଭୁଲି ଯାଇଛେ। ତେଣୁକରି ଆମ ମନୁଷ୍ୟ ଜନ୍ମର ଲକ୍ଷ୍ୟ ହେଉଛି ସେଇ ଆମର ଯେଉଁ ଆମର ପ୍ରକୃତ ପରିଚୟ କ'ଣ ଜାଣିବା, ଏବଂ ଆମର ସମ୍ବନ୍ଧ ପ୍ରକୃତ ସମ୍ବନ୍ଧ କାହା ସହିତ ରହିଛି ସେଇଟା ଜାଣିବା, ଏବଂ ଏଇ ସେଇ ସମ୍ବନ୍ଧରେ କାର୍ଯ୍ୟ କରିବା। ମାନବ ଜନ୍ମ 80 ଲକ୍ଷ ଜନ୍ମ ପରେ ଜଣେ ପ୍ରାପ୍ତ ହେଉଛି, ବହୁତ କ'ଣ ସୁଦୁର୍ଲଭ ମନୁଷ୍ୟ ଜନ୍ମ ହେଉଛି, ବହୁତ ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହଁ ସୁଦୁର୍ଲଭ। ଏ କଥା କେତେ ଜଣ ଜାଣିଛନ୍ତି? ଆଜି ଯେଉଁ ଆମେ ଯାଇଥିଲେ ପାର୍କ ରହିଛି, ସେ ପାର୍କ କେତେ ଜଣ ଜାଣିଛନ୍ତି? ତେଣୁ ଯାହା ଆମେ ତାଙ୍କୁ କହିଲୁ, ସନ୍ଧାନ ଦେଲୁ, ତୁମେ ଆସ, ଏଇଠିକି ଆସିଲେ ତୁମେ ଯେଉଁ ଆନନ୍ଦ ପ୍ରାପ୍ତ ହେଲା। ଆଜି ଆମେ ସଙ୍ଗରପୁରକୁ ଯାଇଥିଲେ, କୀର୍ତ୍ତନ କଲେ, ନୃତ୍ୟ କଲେ, ଏବଂ ସେମାନେ ମଧ୍ୟ ଆମ ସହିତ ଯୋଗ ଦେଲେ, ନୃତ୍ୟ କୀର୍ତ୍ତନ କଲେ। ତେଣୁ ଆମେ ତାଙ୍କୁ କହିଲୁ, ତୁମେ ଆସ, ଆମର ରବିବାର ଏଇ ପ୍ରୋଗ୍ରାମ୍ ହେଉଛି, ଏଠି ଆସିବ, ଏଠି ମଧ୍ୟ ସେଇଭଳି ଭାବରେ ନଗର କୀର୍ତ୍ତନ ହେଉଛି, ଆନନ୍ଦ ପ୍ରାପ୍ତ ହେବ, ଭଗବାନ କଥା ଶ୍ରବଣ କରିବେ, ପ୍ରସାଦ ପାଇବେ, ଏଇଭଳି ଭାବରେ ତାଙ୍କୁ କହିକିରି ଆସିଲୁ। କେତେ ଜଣ ଆସନ୍ତୁ ଦେଖାଯାଉ, ଆମର ଚେଷ୍ଟା ଆମେ କରିବା ଭଗବାନ ରାମଜୀ ତାଙ୍କୁ ପଠାଇବେ ସେ ଆସିବେ, ଯାହାଙ୍କର ଏବଂ ଆମ ଭାଗବତ ଦଶମ ସ୍କନ୍ଧ 50 ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଭବାପ ବର୍ଗ ଭ୍ରମତୋ ଯଦା ଭବେ ଜନସ୍ୟ ତରି ଅଚ୍ୟୁତ ସତ୍ ସମାଗମ ସତ୍ସଙ୍ଗମେ ଜରି ତଦୈବ ସତ୍ତଦୌ ପରାବରେଶ ତୋଇ ଯାତେ ରତି। ଯାହାଙ୍କର ଭବର ଭବରୋଗ ଶେଷ ହେଇନାହିଁ ସେମାନେ ସତ୍ସଙ୍ଗ କରିପାରିବେ ନାହିଁ। ତେଣୁ ଅନ୍ୟ ପକ୍ଷରେ କହିବା, ଯେଉଁମାନେ ଏଇ ସତ୍ସଙ୍ଗ କରୁଛନ୍ତି, ଏଇ ସତ୍ସଙ୍ଗରେ ପ୍ରକୃତରେ ଠିକ୍ ଭାବରେ ଗଭୀରତା ସହିତ ସତ୍ସଙ୍ଗ କରୁଛନ୍ତି, ସେମାନଙ୍କ ଜୀବନ ଉଦ୍ଧାର ହୋଇଯିବ। ସେମାନେ ଭବରୁ ଅପବର୍ଗ ରାସ୍ତାକୁ ଯିବେ, ଅବର୍ଗରୁ ଅପବର୍ଗ ରାସ୍ତାକୁ ଯିବେ। ତେଣୁ ଆମର ଯେଉଁ ସମ୍ବନ୍ଧ ରହିଛି ଭଗବାନ ସହିତ, ସେ ସମ୍ବନ୍ଧ ଜ୍ଞାନ ଆମେ ପ୍ରାପ୍ତ ହେବା। କାହାର ଶାନ୍ତ ସମ୍ବନ୍ଧ ସମ୍ବନ୍ଧିତ, ଶାନ୍ତ କାଳି ଏତେ ଉନ୍ନତ ରସ ନୁହଁ, ଏବଂ ବିଶେଷ ଭାବରେ ରସ ଆରମ୍ଭ ହେଉଛି ଦାସ୍ୟରୁ। ଦାସ୍ୟ ସମ୍ବନ୍ଧରେ କିଏ ସମ୍ବନ୍ଧିତ, ଦାସ୍ୟ ତୃତୀୟ ମାଲିକ ସମ୍ବନ୍ଧ, କିଏ ସଖ୍ୟ ରସରେ ସମ୍ବନ୍ଧିତ, କିଏ ବାତ୍ସର ରସରେ ସମ୍ବନ୍ଧିତ, କିଏ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ। ତେଣୁ ଏହିଭଳି ଭାବରେ ଯେତେ ସବୁ ରସ ରହିଛି, ସିଏ ଭଗବାନ ହେଉଛନ୍ତି ସବୁ ରସର ଆଧାର। ରସ ବୈଷ ବୋଲି କୁହାଯାଏ ବେଦାନ୍ତ ସୂତ୍ରରେ କୁହାଯାଇଛି, ରସ ବୈଷ ସିଏ ସମସ୍ତ ରସର ଆଧାର। ସମୁଦାୟ 12 ରସ ରହିଛି, ତେଣୁ ଏ 7 ରସ ଏ ପ୍ରତିକୂଳ ଅନୁକୂଳ ନୁହଁ, 5 ରସ ହେଉଛି ଅନୁକୂଳ ରସ। ତେଣୁ ଏଇ ରସରେ ଆମେ ଯଦି ଆସ୍ତେ ଆସ୍ତେ ଭଗବାନଙ୍କର ଭକ୍ତି କରିବା, ଏଇ ରସକୁ ଆମେ ଆସ୍ୱାଦନ କରିପାରିବା। ଆମର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ନିତ୍ୟ ସମ୍ବନ୍ଧ, ସେଇ ସମ୍ବନ୍ଧ ଜ୍ଞାନଟି ପରିସ୍ଫୁଟ ହେବ। ଭଗବାନ ମମୀମାଂସ ଜୀବ ଲୋକେ ଜୀବ ଭୂତ ସନାତନ, ଆମେ ସବୁବେଳେ ପାଇଁ ଭଗବାନଙ୍କର ଅଂଶ। ଆମର ଭଗବାନଙ୍କ ସହିତ ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ବସୁଦେବ ଏବଂ ଦେବକୀ ସେମାନେ ଯେତେବେଳେ ତାଙ୍କର ଇଏ ସ୍ୱୟଂଭୂମାନଙ୍କ ସମୟରେ କଥା, ବର୍ତ୍ତମାନ ସପ୍ତମମାନଙ୍କ ସମୟ ଚାଲିଛି, ସ୍ୱୟଂଭୂମାନଙ୍କ ସମୟରେ ବର୍ତ୍ତମାନ ଯେଉଁ ବ୍ରହ୍ମାଙ୍କର ସପ୍ତମମାନଙ୍କ ସମୟ ଚାଲିଛି, ଇଏ ହେଉଛି 50ତମ ପରେ, 50 ଇୟର୍ସ ପାସ୍ ହୋଇଯାଇଛି, 51ଷ୍ଟ ଇୟର୍ ତାଙ୍କର ଚାଲିଛି। ତେଣୁ ସେଇ 51ଷ୍ଟ ଇୟର୍ର ପ୍ରଥମ ଦିନର ଏଇ ଯେଉଁ ଚାଲିଛି, ପ୍ରଥମ ଦିନଟି ଚାଲିଛି, ତେଣୁ ସେଇ 51ଷ୍ଟ ଇୟର୍ର ସପ୍ତମମାନଙ୍କର 28ତମ ଦ୍ୱାପର ଯାଇ ବର୍ତ୍ତମାନ କଳି ଚାଲିଛି। କିନ୍ତୁ ଯେତେବେଳେ ବ୍ରହ୍ମା ସୃଷ୍ଟି କଲେ, ପ୍ରଥମ ଜନ୍ମ ହୋଇଥିଲେ, ତୃତୀୟ ସ୍କନ୍ଧରେ ତାଙ୍କ କଥା ଆସିବ କେମିତି ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ, ସେତେବେଳେ ପ୍ରଥମେ ସୃଷ୍ଟି କଲେ ବ୍ରହ୍ମା ନିଜେ ଜାଣିନଥିଲେ ସେ କିଏ, ଆଉ ସୃଷ୍ଟି କରି କ'ଣ କରିବେ। ତେଣୁ ସେ ଯେତେବେଳେ ଶୁଣିଲେ ତପ, ଯେତେବେଳେ ଶୁଣିଲେ ଏଇ 2 ଅକ୍ଷର ତ ଏବଂ ପ, ସେ ବହୁତ ବର୍ଷ କାଳ ଦିବ୍ୟ ଲୋକର ଦେବତାମାନଙ୍କର ଗଣନାରେ 1000 ବର୍ଷ ଧରି ତପସ୍ୟା କଲେ। ତପସ୍ୟା କଲା ପରେ ଯେତେବେଳେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ସେତେବେଳେ ସେ ସୃଷ୍ଟି କରିବା ଜାଣିଲେ। 4 ଶ୍ଳୋକରେ ସେ ଇଞ୍ଜିନିୟର ହୋଇଗଲେ, ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ମହାରାଜ କହନ୍ତି। ଶିଶୁଙ୍କୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେ ଭଗବାନ ଯେତେବେଳେ ତାଙ୍କର ପୁତ୍ରକୁ ଇଞ୍ଜିନିୟର କରିବା ପାଇଁ ଚାହିଁଲେ,
ମୋର ପୁଅ ବଡ଼ ହେଲେ ଇଞ୍ଜିନିୟର ହେବ, ତେଣୁ ସେ କୌଣସି ଇଞ୍ଜିନିୟର କଲେଜ ପଠାଇଲେନି, ସେ ନିଜେ ତାଙ୍କ ହୃଦୟରେ ଚାରୋଟି ଶୋକ ଦେଇଦେଲେ, ଯେଉଁଥିରେ ସେ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ ହେଇଗଲେ। ତେଣୁ ଏଭଳି ଇଞ୍ଜିନିୟରିଂ ବିଦ୍ୟା ଏ ପର୍ଯ୍ୟନ୍ତ ସେ ବିଦ୍ୟାଟି ପ୍ରାପ୍ତ ହେଇପାରିନାହାନ୍ତି। ଯେଉଁ ଶରୀରରେ ଆମର ରକ୍ତ ସୃଷ୍ଟି ହେଉଛି, ଶରୀରରେ ଯେଉଁ ଚକ୍ଷୁ ସୃଷ୍ଟି ହେଇଛି, କିଡ଼ନୀ ସୃଷ୍ଟି ହେଉଛି, ଏସବୁକୁ ଏପର୍ଯ୍ୟନ୍ତ ସେ ଇଞ୍ଜିନିୟରିଂ ନଲେଜ୍ ଜାଣିନାହାନ୍ତି। ବୈଜ୍ଞାନିକମାନେ ଚାଲିଛି ଗବେଷଣା, ଭବିଷ୍ୟତରେ ଜାଣିପାରିଥାଇ ପାରନ୍ତି, କିନ୍ତୁ ଯାହା ହେଉ ଏ ବ୍ରହ୍ମା ଯେପରି ସୃଷ୍ଟି କରିବା ଆରମ୍ଭ କଲେ, ପ୍ରଥମେ ତାଙ୍କର ଚାରି ପୁତ୍ର ସୃଷ୍ଟି କଲେ, ସନକ ସନାତନ ସନନ୍ଦନ ସନକ କୁମାର, ଚାରି କୁମାର। ତେଣୁ ତାଙ୍କୁ ଯେତେବେଳେ ସେ କହିଲେ ତୁମେ ମୋତେ ପ୍ରଜା ସୃଷ୍ଟି କର, ସେ ରାଜି ହେଲେ ନାହିଁ, କାରଣ ସେମାନେ ହେଉଛନ୍ତି ନିବୃତ୍ତି ମାର୍ଗରେ ଅଛନ୍ତି। ଦୁଇ ପ୍ରକାର ମାର୍ଗ ରହିଛି, ଗୋଟେ ହେଉଛି ପ୍ରବୃତ୍ତି ମାର୍ଗ, ଗୋଟେ ହେଉଛି ନିବୃତ୍ତି ମାର୍ଗ। ସଂସାର ପିଲା ଛୁଆ ସ୍ୱାମୀ ସ୍ତ୍ରୀ ଇତ୍ୟାଦି ଏସବୁ ହେଉଛି ପ୍ରବୃତ୍ତି ମାର୍ଗ। ତେଣୁ ଚାରି କୁମାର ସିଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତେଣୁ ସିଏ ଚାହିଁଲେ ନାହିଁ ପ୍ରବୃତ୍ତି ମାର୍ଗରେ ରହିବା ପାଇଁ, ତେଣୁ ସେ ନିବୃତ୍ତି ମାର୍ଗରେ ରହିଲେ। ତେଣୁ ବ୍ରହ୍ମା ପୁଣି ସେକେଣ୍ଡ ସୃଷ୍ଟି ଆରମ୍ଭ କଲେ, ତାଙ୍କର କ୍ରୋଧ ଜାତ ହେଲା, ଚାରି ନିଜ ପୁତ୍ରମାନେ ତାଙ୍କ କଥାକୁ ଅସ୍ୱୀକାର କରିଦେଲେ, ତାଙ୍କ କ୍ରୋଧ ଜାତ ହୋଇଗଲା। କିନ୍ତୁ କ୍ରୋଧକୁ ସମ୍ବରଣ କଲେ ମଧ୍ୟ ଚକ୍ଷୁ ଲାଲ ପଡ଼ିଗଲା, ଚକ୍ଷୁ ଲାଲ ପଡ଼ିଗଲା, ତେଣୁ ସେଇ ଚକ୍ଷୁ ଲାଲ ଚକ୍ଷୁରୁ ଶିବଜୀ ଉତ୍ପନ୍ନ ହେଲେ। ଶିବଜୀ ତାଙ୍କ ପ୍ରଶ୍ନ ପଚାରୁଥିଲେ, ଶିବଜୀ ସେ ତ ଉନ୍ନତ ତତ୍ତ୍ୱ, ବିଷ୍ଣୁ ତତ୍ତ୍ୱ, ସେ କେମିତି ଏ ଜୀବ ତତ୍ତ୍ୱରେ ଆସିଲେ? ଏ ଭଗବାନ ଏ ଆମେ ଦେଖୁଛେ ଦେବକୀ ବସୁଦେବଙ୍କ ପୁତ୍ର ହେଇକି ଆସୁଛନ୍ତି, ନନ୍ଦ ଯଶୋଦାଙ୍କ ପୁତ୍ର ହେଇକି ଆସୁଛନ୍ତି, ତାହେଲେ କାହିଁକି ବ୍ରହ୍ମାଙ୍କ ପୁତ୍ର ନହେଲେ କାହିଁକି? ତେଣୁ ବ୍ରହ୍ମାଙ୍କର ଚକ୍ଷୁରୁ ସୃଷ୍ଟି ହେଲେ ଶିବଜୀ, ଇଏ ସୃଷ୍ଟିର ଆରମ୍ଭ କଥା ରହୁଛି। ତେଣୁ ତାପରେ ଶିବକୁ ଯେତେବେଳେ ଶିବଜୀ କହିଲେ, ବ୍ରହ୍ମା କହିଲେ ପୁତ୍ର ତୁମେ ସୃଷ୍ଟି କର, ସିଏ ସୃଷ୍ଟି କଲେ କ'ଣ ସୃଷ୍ଟି କଲେ ନା ତମ ଗୁଣର ସବୁ ଭୂତ ପ୍ରେତ ଇତ୍ୟାଦି ସୃଷ୍ଟି କଲେ, ଯିଏକି ଭୌତିକ ଜାଗାକୁ ଧ୍ୱସ୍ତ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା କହିଲେ ଠିକ୍ ଅଛି, ତୁମେ ଆଉ ସୃଷ୍ଟି କରିବା ଦରକାର ନାହିଁ, ତୁମେ ଧ୍ୟାନ କର। ତେଣୁ ସେ ତାଙ୍କର ଧ୍ୟାନ ଚାଲିଛି, ସେ ପ୍ରକୃତରେ ଧ୍ୱଂସ କରିବା ପାଇଁ ଆସିଛନ୍ତି, ସେ ଧ୍ୱଂସ ଭୌତିକ ଜାଗାକୁ ଧ୍ୱଂସ କରିବେ, ସୃଷ୍ଟି କରିବେ ବ୍ରହ୍ମା, ପାଳନ କରିବେ ବିଷ୍ଣୁ ଏବଂ ସଂହାର କରିବେ ଶିବଜୀ। ତେଣୁ ତାହାପରେ ବ୍ରହ୍ମା ପୁଣି ସୃଷ୍ଟି କରିବା ପାଇଁ ଆରମ୍ଭ କଲେ, ଏ ଥାର୍ଡ଼ ତୃତୀୟ ପର୍ଯ୍ୟାୟରେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ। ପ୍ରସିଦ୍ଧ ଦଶ ପୁତ୍ର ସୃଷ୍ଟି କଲେ ଏ ମୁନିଋଷିମାନେ, ଏ ତୃତୀୟ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଅତ୍ରି, ମରିଚି, ଆଙ୍ଗିରସ, ପୁଲସ୍ଥ, ପୁଲ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, ଚୈବାତ୍ର, ଦଶମ, ଏ ଦଶ ଜଣ ପୁତ୍ରକୁ ସୃଷ୍ଟି କଲେ। ଭୃଗୁ, ଅତ୍ରି, ମରିଚି, ଅଙ୍ଗିରସ ଏମାନେ ସବୁ ସୃଷ୍ଟି କଲେ। ସୃଷ୍ଟି କରି ସେମାନଙ୍କୁ ମଧ୍ୟ କହିଲେ ତୁମେ ପ୍ରଜା ସୃଷ୍ଟି କର, ତେଣୁ ସେମାନେ ମଧ୍ୟ ସୃଷ୍ଟି କଲେ, କେତେ ଜଣ ମଧ୍ୟ ନିବୃତ୍ତି ମାର୍ଗରେ, ନାରଦ ଇତ୍ୟାଦି ଏମାନେ ସବୁ ନିବୃତ୍ତି ମାର୍ଗରେ ରହିଲେ। କିନ୍ତୁ ସେମାନେ ଯେତେବେଳେ ପ୍ରଜା ସୃଷ୍ଟି କରୁଥିଲେ, ସେମାନେ କୌଣସି ସ୍ତ୍ରୀ ଗ୍ରହଣ କରିନଥିଲେ, ସ୍ତ୍ରୀ ସୃଷ୍ଟି କରିନଥିଲେ ପ୍ରଥମତଃ ପାଇଁ। ଯେତେବେଳେ ଦେଖିଲେ ବ୍ରହ୍ମା ପ୍ରଜା ବିସ୍ତାର ଲାଭ କରୁନାହାନ୍ତି, ତେଣୁ ସେ ନିଜ ଶରୀରରୁ ଦୁଇ ପଟରୁ ଦୁଇ ଜଣଙ୍କୁ ସୃଷ୍ଟି କଲେ, ଜଣଙ୍କ ସ୍ୱୟଂଭୁବ, ତାଙ୍କ ଜଣେ ପୁରୁଷ ଜଣେ ସ୍ତ୍ରୀ, ତାଙ୍କ ନାମ ଦିଆହେଲା ସ୍ୱୟଂଭୁବ ଏବଂ ସ୍ତ୍ରୀଙ୍କର ନାମ ଦିଆହେଲା ସତରୂପା। ତେଣୁ ଏ ଦୁଇ ଜଣ ହେଉଛନ୍ତି ପ୍ରଥମ ମନୁଷ୍ୟମାନଙ୍କର, ସେମାନେ ହେଉଛନ୍ତି ପିତା ମନୁ, ସେଥିପାଇଁ ତାଙ୍କ ଆମମାନଙ୍କ ନାମ ହେଉଛି ମନୁଷ୍ୟ। ତେଣୁ ତାଙ୍କୁ ଯେତେବେଳେ କହିଲେ ସୃଷ୍ଟି କରିବା ପାଇଁ, ସେ ସୃଷ୍ଟି ଆରମ୍ଭ କଲେ। ସ୍ୱୟଂଭୁବ ମନୁ ଏବଂ ସତରୂପା ଏ ହେଉଛନ୍ତି ଭଗବାନଙ୍କର ଦୁଇ ଜଣ ବିଭୂତି, ତେଣୁ ସେ ସୃଷ୍ଟି କରିବା ଆରମ୍ଭ କଲେ। ସେହି ସମୟରେ ସ୍ୱୟଂଭୁବ ମନୁଙ୍କ ସମୟରେ ସେ ବହୁତ ପ୍ରଜା ସୃଷ୍ଟି କରିଥିଲେ। ସେହି ସମୟରେ ଥିଲେ ଜଣେ ଦୁଇ ଜଣ ପ୍ରଜାପତି ଥିଲେ, ଜଣେ ହେଉଛନ୍ତି ସୁତପା ଏବଂ ଆଉ ଜଣେ ହେଉଛନ୍ତି କିଏ କୃଷ୍ଣୀ, ପୁରୁଷ ସ୍ତ୍ରୀ ଦୁଇ ଜଣ ଥିଲେ। ବ୍ରହ୍ମା ଯେତେବେଳେ ତାଙ୍କୁ କହିଥିଲେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର, ସିଏ 12,000 ବର୍ଷ ଧରି ତପସ୍ୟା କରିଥିଲେ, 12,000 ବର୍ଷ ଧରି ତପସ୍ୟା କରିଥିଲେ, ଯେଉଁଥିପାଇଁ କି ଭଗବାନ ଶଙ୍ଖଚକ୍ର ଗଦାପଦ୍ମ ରୂପରେ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ। ତେଣୁ ତାଙ୍କୁ ଦେଖି ଏ ଦୁଇ ଜଣ କହିଲେ ପ୍ରଭୁ ଆପଣ ଆମର ପୁତ୍ର ହୁଅନ୍ତୁ। ତେଣୁ ଭଗବାନ କହିଲେ ଠିକ୍ ଅଛି, ଆପଣଙ୍କ ଭଳି ଆମର ପୁତ୍ର ଦିଅନ୍ତୁ, ଆପଣ ଆମର ପୁତ୍ର ବୋଲି କହୁନାହାନ୍ତି, ଆପଣଙ୍କ ଭଳି ଆମ ପୁତ୍ର ଦିଅନ୍ତୁ, ଆମର ପୁତ୍ର ହଉ, ପୁତ୍ର ସନ୍ତାନ ସମସ୍ତେ ଚାହୁଁଛନ୍ତି, ପିତାମାତା ଚାହୁଁଛନ୍ତି ଗୋଟେ ପୁତ୍ର ପାଇବା ପାଇଁ। ତେଣୁ ସେ ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କଲେ, ଭଗବାନ କହିଲେ ଠିକ୍ ଅଛି ମୋର ଭଳି ପୁତ୍ର ହେବ। କିନ୍ତୁ ଭଗବାନ ଚିନ୍ତା କଲେ ଯେ ଭଗବାନ ଭଳି ପୁତ୍ର କିଏ ହେଇପାରିବ, ଭଗବାନ ଭଳି କିଏ ହେଇପାରିବ, ଏ ଚିନ୍ତା କରିବାର ଟିକେ ଡେରି ହେଇଗଲା ଆଚାର୍ଯ୍ୟମାନେ କୁହନ୍ତି, ଚିନ୍ତା କରିବାରେ ଭଗବାନ ଟିକେ ଡେରି ହେଇଗଲା, ଭଗବାନ ଡିଳା। ତେଣୁ ଏ ତିନି ଥର ଭଗବାନ ଆସିବାକୁ ପଡ଼ିଲା। ଆର ଉଦ୍ଦେଶ୍ୟ ହେଉଛି ଭଗବାନ ଦେଖିବା ପାଇଁ ଚାହୁଁଛନ୍ତି ଯେ ଯେଉଁମାନେ କିଛି ଗୋଟେ କ'ଣ ଗୋଟେ କ'ଣ ମନରେ ଗୋଟେ କହୁଛନ୍ତି, ସଂକଳ୍ପ କରୁଛନ୍ତି ଯେ ଆମେ କିଛି ଦାନ କରିବୁ ବା କିଛି କରିବୁ, କିଛି ନା ଭଗବାନଙ୍କ ଉଦ୍ଦେଶ୍ୟରେ, ଯଦି ସେଇଟା ଗେରି ହେଇଗଲା ତାହେଲେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଦେବାକୁ ପଡ଼ିବ। ତେଣୁ ଭଗବାନ ତାଙ୍କର ପ୍ରଥମେ ତାଙ୍କର ପୁତ୍ର ରୂପରେ ଆସିଥିଲେ, ସିଏ ହେଉଛନ୍ତି କୃଷ୍ଣ ଗର୍ଭ। କୃଷ୍ଣଙ୍କର ଗର୍ଭରେ ଆସିଥିବାରୁ ତାଙ୍କ ନାମ ହେଇଥିଲା କୃଷ୍ଣ ଗର୍ଭ। ଏ ସ୍ୱାମୀ ଓ ପ୍ରଥମ ବ୍ରହ୍ମାଙ୍କର ଯେଉଁ ପ୍ରଥମ ଦିନର କଥା, ପ୍ରଥମ ଦିନର ଘଟଣା, ଉତ୍ସାହ ଭିତରେ ହଜାରେ ସବୁ ଯାହା ହଉ ପ୍ରଥମ ଦିନ ସୃଷ୍ଟି କଲେ ସେହି ସମୟର କଥା। ତେଣୁ ଇଏ କୃଷ୍ଣଙ୍କର ପୁତ୍ର ରୂପରେ ସେ ଭଗବାନ ଆସିଲେ, ତାଙ୍କର ନାମ ହେଇଥିଲା କୃଷ୍ଣ ଗର୍ଭ। ଯେତେବେଳେ ଧ୍ରୁବ ମହାରାଜ ତପସ୍ୟା କରୁଥିଲେ ସେହି ସମୟରେ ସେ କୃଷ୍ଣ ଗର୍ଭ ଭଗବାନ ତାଙ୍କ ପାଖରେ ଆବିର୍ଭାବ ହୋଇଥିଲେ ଏବଂ ତାଙ୍କୁ ଧ୍ରୁବ ଲୋକ ଦାନ କରିଥିଲେ, ପ୍ରଦାନ କରିଥିଲେ ଧ୍ରୁବ ଲୋକ। ତେଣୁ ତାପରେ ସେଇ ସୁତପା ଏବଂ କୃଷ୍ଣ ସେ ବ୍ରହ୍ମାଙ୍କର ଯେଉଁ ରହିଛି ସପ୍ତମମାନଙ୍କ ସମୟରେ, ସପ୍ତମମାନଙ୍କ ସମୟରେ ସପ୍ତମ ସପ୍ତ ଯୁଗରେ ଭଗବାନ ଆସିଥିଲେ, ବାମନ ଦେବ ରୂପରେ ଆସିଥିଲେ, ବାମନ ଦେବ ରୂପରେ ଆସିଥିଲେ। ତେଣୁ ତାଙ୍କର ପିତାମାତା ଥିଲେ ସେଇ ସୁତପା ଏବଂ କୃଷ୍ଣ, ସେ ଥିଲେ କଶ୍ୟପ ଏବଂ ଅଦିତି। ଏ ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯିବ, 15-23 ଏ 9 ଅଧ୍ୟାୟରେ ଭଗବାନ ବାମନଦେବଙ୍କ ବିଷୟରେ ବର୍ଣ୍ଣନା କରାଯିବ। ତେଣୁ ତାପରେ ପୁଣି ସେ ଯେତେବେଳେ ଆସିଲେ, କଶ୍ୟପ ହେଲେ ବସୁଦେବ ଏବଂ ଅଦିତି ହେଲେ ଦେବକୀ, ସେହି ସମୟରେ ପୁଣି ଭଗବାନ ତାଙ୍କର ପୁତ୍ର ରୂପରେ ଆସିଥିଲେ, କୃଷ୍ଣ ରୂପରେ ଆସିଥିଲେ। ତେଣୁ ମଥୁରାର ବନ୍ଦୀଶାଳାରେ ଏଇ ସପ୍ତମମାନଙ୍କର 28ତମ ଦ୍ୱାପରେ ଭଗବାନ ଆସିଥିଲେ। ତେଣୁ ଇଏ ଯେତେବେଳେ ଭଗବାନ ଆବିର୍ଭାବ ହେଲେ ସେଇ ବିଷ୍ଣୁ ରୂପରେ ଆବିର୍ଭାବ ହେଇଥିଲେ। ବିଷ୍ଣୁ ରୂପରେ ଆବିର୍ଭାବ ହେଇ ଯେତେବେଳେ ଆବିର୍ଭାବ ହେଇଗଲେ ବସୁଦେବ ଦେବକୀ ତାଙ୍କୁ ସ୍ତୁତି କରିବା ଆରମ୍ଭ କଲେ, ସ୍ତୁତି କରିବା ପାଇଁ ଆରମ୍ଭ କଲେ। ଏବଂ ତାପରେ ମା ଦେବକୀ କହିଲେ ଯେ ଯଦି ଲୋକମାନେ ଜାଣିବେ ଯେ ଦେବକୀ ଭଗବାନଙ୍କୁ ଜନ୍ମ ଦେଇଛନ୍ତି, ଲୋକମାନେ ମଧ୍ୟ ଛଟା ପରିହାସ କରିବେ, ତେଣୁ ଆପଣ ଗୋଟେ ପ୍ରାକୃତ ଶିଶୁ ହେଇଯାଆନ୍ତୁ। ତେଣୁ ଭଗବାନ ଗୋଟେ ପ୍ରାକୃତ ଶିଶୁ ହେଇଗଲେ ଏବଂ ପିତାମାତାଙ୍କୁ କହିଲେ ତୁମେ ଯଦି ମୋତେ ଭୟ କରୁଛ, କଂସକୁ ଭୟ କରୁଛ, ମୋତେ ନେଇକି ନନ୍ଦାଳରେ ଛାଡ଼ିଦିଅ। ତେଣୁ ବସୁଦେବ କୃଷ୍ଣଙ୍କୁ ନେଇ ନନ୍ଦ ମହାରାଜଙ୍କର ଯେଉଁ ଗୋକୁଳରେ ଛାଡ଼ି ଦେଇକରି ଆସିଲେ, ତାଙ୍କର କନ୍ୟାଙ୍କୁ ଆଣିକି ଆସିଥିଲେ। ତେଣୁ ସେ ଯେଉଁ ଭଗବାନ ଗଲେ ସେଠି ଯେଉଁ ଲୀଳା କଲେ, 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ, 11 ବର୍ଷ କାଳ ଲୀଳା କଲେ। ତେଣୁ 11 ଏ ହେଉଛି ନିୟମ, ଯେଉଁମାନେ ଭାଗବତ କଲା ମାନେ ଜୋରେ ବଜା ଯାଏନି ଶଙ୍ଖ, ଯେ ଧୀରେ ଧୀରେ ବଜାଯିବ। ତେଣୁ ସେ ଯେତେବେଳେ ବୃନ୍ଦାବନରେ ଏତେ ଲୀଳା କଲେ, ଯେଉଁ ବାଲ୍ୟଲୀଳା କରିଥିଲେ, ଏ ଲୀଳାକୁ ବସୁଦେବ ଏବଂ ଦେବକୀ ଦେଖିପାରିନଥିଲେ। ତେଣୁ ବସୁଦେବଙ୍କ ସମ୍ପର୍କ ହିସାବରେ ପରୀକ୍ଷିତ ମହାରାଜ ଏଇଟା କହୁଛନ୍ତି ଯେ ନନ୍ଦ କି ମକର ବ୍ରହ୍ମ, ନନ୍ଦ କ'ଣ କରିଥିଲେ ପୁଣ୍ୟ, ଜୟ ସୀତାରାମ, ନନ୍ଦ କି ମକର ବ୍ରହ୍ମ, ସେ ଏବଂ ମହୋଦୟ କ'ଣ ସେ ପୁଣ୍ୟ କାର୍ଯ୍ୟ କରିଥିଲେ, ଯଶୋଦା ମଧ୍ୟ କ'ଣ କାର୍ଯ୍ୟ କରିଥିଲେ, ମହାଭାଗ୍ୟବାଦୀ ଯେ ତାଙ୍କର ସ୍ତନ୍ୟକୁ ପାନ କରିଥିଲେ କୃଷ୍ଣ ଭଗବାନ, ଏବଂ ଏମିତିକି ଦେବକୀଙ୍କର ସ୍ତନ୍ୟପାନ କରିନଥିଲେ, ଗୋଟିଏ ଥର କରିଥିଲେ ବୋଲି କୁହାଯାଏ, କିନ୍ତୁ ଯଶୋଦା ମାଙ୍କର ସ୍ତନ୍ୟପାନ ଯେଭଳି ବହୁତ ବର୍ଷ ଧରି କରିଥିଲେ, ଏମିତିକି ପଞ୍ଚମ ବର୍ଷରେ ଭଗବାନ ପଞ୍ଚମ ବର୍ଷ ତାଙ୍କୁ ହେଇଥିଲା, ପଞ୍ଚମରୁ ଷଷ୍ଠ ଏ ଗୋଟିଏ ବର୍ଷ କାଳ ମଧ୍ୟ ସେ କେବଳ ଯଶୋଦାଙ୍କର ସ୍ତନ୍ୟପାନ କରିନଥିଲେ। ଯେତେ ଯଶୋଦାଙ୍କର ସଖୀମାନେ ଥିଲେ, ଯେତେ ଭଗବାନଙ୍କ ସହିତ ବାତ୍ସଲ୍ୟ ରସରେ ସମ୍ବନ୍ଧିତ ଥିଲେ, ସମସ୍ତଙ୍କର ସେ ସ୍ତନ୍ୟପାନ କରିଛନ୍ତି। ଖାଲି ଯେ ମନୁଷ୍ୟ ରୂପରେ ସ୍ତନ୍ୟପାନ କରିଛନ୍ତି ତାହା ନୁହଁ, ଗାଭୀମାନଙ୍କର ମଧ୍ୟ ବତ୍ସା ରୂପ ଧାରଣ କରି ସେ ସ୍ତନ୍ୟପାନ କରିଥିଲେ। ଭଗବାନଙ୍କର ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଏ ଯେଉଁ ଭଗବାନ ଯେଉଁ ଅଘାସରେ ଭଗବାନ ହତ୍ୟା କରିଥିଲେ, ସେ ପଞ୍ଚମ ବର୍ଷରେ ଏ ଲୀଳାଟି ହେଇଥିଲା, କିନ୍ତୁ ତାଙ୍କର ସାଙ୍ଗ ବାଳକମାନେ ସେଇ ଲୀଳାକୁ ଷଷ୍ଠ ବର୍ଷରେ ବର୍ଣ୍ଣନା କଲେ। ପରୀକ୍ଷିତ ମହାରାଜ ପଚାରିଲେ କ'ଣ ପାଇଁ ଗୋଟିଏ ବର୍ଷ କୁଆଡ଼େ ଗାଏବ ହେଲା, ସେ ସମୟରେ ସୁଖଦେବ ଗୋସ୍ୱାମୀ ଏ କଥା କହିଥିଲେ। ତେଣୁ ଭଗବାନ ନିଜକୁ ବିସ୍ତାର କରି ଏଇଭଳି ଭାବେ ଲୀଳା କରିଥିଲେ। ତେଣୁ ଯେଉଁ ପରୀକ୍ଷିତ ମହାରାଜ ପଚାରିଲେ
ଯେ ଏଭଳି ଭାବରେ କ'ଣ ନନ୍ଦ ଏବଂ ଯଶୋଦା କ'ଣ ପୁଣ୍ୟକାର୍ଯ୍ୟ କରିଥିଲେ ଯେ ଭଗବାନ ଏଭଳି ଭାବରେ ତାଙ୍କ ସହିତ ଭେଳା କରିଛନ୍ତି। ଆମର ସମ୍ପର୍କୀୟ ଯେ ବସୁଦେବ ଦେବକୀ ସେମାନେ ଏ ଲୀଳାକୁ ଦେଖିପାରିନଥିଲେ, ସେମାନେ ସେଥିରୁ ବଞ୍ଚିତ ହୋଇଥିଲେ, ନନ୍ଦ ଯଶୋଦା କ'ଣ କରିଥିଲେ, ତେଣୁ ସେଇ ପ୍ରସଙ୍ଗରେ ଏଠି କୁହାଯାଉଛି ନନ୍ଦ ଯଶୋଦା ବ୍ରହ୍ମା କହିଲେ ଇଏ ସୁଖଦେବ ଗୋସ୍ୱାମୀ କହିଲେ ଏ ନନ୍ଦ ଏବଂ ଯଶୋଦା ଇଏ ଥିଲେ, ନନ୍ଦ ଥିଲେ କ'ଣ ଦ୍ରୋଣ ଥିଲେ ବସୁ, ଦ୍ରୋଣ ବସୁ ବସୁରୁ ଜଣେ ବସୁମାନେ ଅଛନ୍ତି, ବସଣା ପାବକସ୍ତାସ୍ମୀ ଭଗବଦ୍ଗୀତାରେ ଭଗବାନ କହିଛନ୍ତି। ବସୁମାନଙ୍କ ମଧ୍ୟରେ ହେଉଛି ପାବକ ବା ବିଜୁଳି ଶକ୍ତି ବା ଇଲେକ୍ଟ୍ରିସିଟି ଯେଉଁ ରହିଛି, ଏବଂ ଦ୍ରୋଣ ଥିଲେ ବସୁ ଏବଂ ଧରା ଥିଲେ ତାଙ୍କର ପତ୍ନୀ। ତେଣୁ ଯେତେବେଳେ ବ୍ରହ୍ମା ତାଙ୍କୁ କହିଥିଲେ ତେଣୁ ପ୍ରଜା ସୃଷ୍ଟି କର, ସେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ ଆମକୁ ଭଗବାନ ରୂପରେ ପୁତ୍ର ଆମକୁ ପ୍ରଦାନ କରନ୍ତୁ, ତେଣୁ ବ୍ରହ୍ମା ତଥାସ୍ତୁ କରୁଥିଲେ, ଏଠି ଆମର ଲେଖା ହେଇନି। ତେଣୁ ଅସ୍ତୁ ଇତି ସେ କହିଥିଲେ, ଅସ୍ତୁ ଠିକ୍ ଅଛି ଭଗବାନ ତୁମ ପୁତ୍ର ହେବେ, ଅସ୍ତୁ ଇତି ଉକ୍ତ ଭଗବାନ କହିଥିଲେ ସେ କଥା ବ୍ରହ୍ମା କହିଥିଲେ। ତେଣୁ ସେ ଆସିଲେ ପୃଥିବୀ ପୃଷ୍ଠରେ, ସେ ନନ୍ଦ ଏବଂ ଯଶୋଦା ରୂପରେ ଆସିଥିଲେ, ଭଗବାନ ଆସିବା ପୂର୍ବରୁ ଏମାନେ ଆସି ଜନ୍ମଗ୍ରହଣ କରିଥିଲେ। ତେଣୁ ଅସ୍ତି ଇତ୍ୟୁକ୍ତ ସ ଭଗବାନ ବ୍ରଜେ ଦ୍ରୋଣ ମହାଦଶା, ବ୍ରଜରେ ସେ ଦ୍ରୋଣ ରୂପରେ ଆସିଲେ ମହାଦଶା, ଦ୍ରୋଣ ହେଉଛନ୍ତି ନନ୍ଦ ମହାରାଜ ମହାଦଶା, ତାଙ୍କର ଦଶ ବହୁତ ଖ୍ୟାତି ରହିଛି। ପ୍ରକୃତ ନନ୍ଦ ଏବଂ ଯଶୋଦା ଏମାନେ ହେଉଛନ୍ତି ଭଗବାନଙ୍କର ନିତ୍ୟ ପିତାମାତା, ଏବଂ ଦ୍ରୋଣ ଏବଂ ଧରା ଇଏ ଯେଉଁମାନେ ବ୍ରଜ ବ୍ରଜବାସୀମାନଙ୍କର ଭାବରେ ଭଗବାନଙ୍କ ଆରାଧନା କରିବେ, ଯାହାକୁ ରାଗାନୁଗ ଭାବ ବୋଲି କୁହାଯାଏ, ରାଗାନୁଗ ଭକ୍ତି ଯେଉଁମାନେ କରିବେ ସେମାନେ ସେହି ସ୍ତର ପ୍ରାପ୍ତ ହେବେ। ଆମର ଯେଉଁ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, କିଏ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ସଖ୍ୟ ସମ୍ବନ୍ଧରେ ସମ୍ବନ୍ଧିତ, କିଏ ବାତ୍ସର ସମ୍ବନ୍ଧରେ ସମ୍ବନ୍ଧିତ, କିଏ ମାଧୁରୀ ସମ୍ବନ୍ଧରେ ସମ୍ବନ୍ଧିତ, ତେଣୁ ଆମେ ଯେତେବେଳେ ସେହି ସିଦ୍ଧିପ୍ରାପ୍ତ ହେବା, ସେହି ଭକ୍ତିରେ ଆମେ ସିଦ୍ଧିପ୍ରାପ୍ତ ହେବା, ଆମେ ଯେତେବେଳେ ଏ ଶରୀର ତ୍ୟାଗ କରିବା ସେତେବେଳେ ଆମେ ଭଗବାନଙ୍କର ଏ ଯେଉଁ ଲୀଳା ଚାଲିଛି, ଭଗବାନ ଯେ କ'ଣ ସପ୍ତମଙ୍କର ଅଠେଇଶତମ 5500 ବର୍ଷ ତଳେ ଆସିଥିଲେ ତା ନୁହଁ, ଭଗବାନ ସବୁବେଳେ ଆଜି ବର୍ତ୍ତମାନ ବର୍ତ୍ତମାନ କେଉଁଠି ଜନ୍ମ ହେଉଥିବ, ଭଗବାନଙ୍କର ଜନ୍ମ ଲୀଳା ଚାଲିଥିବ, କେଉଁଠି କଂସର ବନ୍ଦିଶାଳରେ ଜନ୍ମ ହେଉଥିବେ, ନିତ୍ୟ ସୂର୍ଯ୍ୟ ଯେମିତି ବର୍ତ୍ତମାନ ସକାଳ ଆମେ ଚାଲିଗଲେ ଆମେ ପଳେଇଗଲେ ନଗର କୀର୍ତ୍ତନରେ, ଆଉ କେଉଁଠି ପାକିସ୍ତାନ ଇତ୍ୟାଦି ସେଠି ବର୍ତ୍ତମାନ ପୃଥିବୀ କ'ଣ ସୂର୍ଯ୍ୟ ଉଦୟ ହେଉଥିବ, ଯେତେ ପଶ୍ଚିମକୁ ଯିବା ସେତେବେଳେ ତାଙ୍କର ସକାଳ ସେତେବେଳେ ଆରମ୍ଭ ହେଉଥିବ, ତେଣୁ ସେ ଭଗବାନଙ୍କ ଲୀଳାକୁ ସେଥିପାଇଁ ନିତ୍ୟ ଲୀଳା ବୋଲି କୁହାଯାଏ, ଭଗବାନ ଲୀଳା ହେଉଛି ନିତ୍ୟ ଲୀଳା, ସବୁବେଳେ ଭଗବାନ ଲୀଳା ଚାଲିଛି। ତେଣୁ ଆମେ ଯେତେବେଳେ ଜୀବନରେ ସିଦ୍ଧି ଲାଭ କରିବା, ଯଦି ସର୍ବତ୍ୟାଗ କରିବା, ଭଗବାନଙ୍କ ଯେଉଁଠି ଲୀଳା ଚାଲିଥିବ, ଆମର ଯେଉଁ ସମ୍ପର୍କ ରହିଛି ଭଗବାନଙ୍କ ସହିତ, ସେହି ଭଗବାନଙ୍କର ସେହି ଲୀଳାରେ ଆମେ ସାମିଲ ହେବା, ଏଇଟାକୁ ପ୍ରଭୁପାଦ ମହାରାଜ କହିଛି ପ୍ରୋବେସନ, ଆମେ ପ୍ରୋବେସନ ନେବା, ଟ୍ରେନିଂ ପିରିୟଡ଼ ସେଇଟା। ବର୍ତ୍ତମାନ ଆମର ସବୁ ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି, କେମିତି ପୂଜା କରାଯିବ, ଶିକ୍ଷା ଦିଆଯାଉଛି, ତାଙ୍କୁ ଟ୍ରେନିଂ ଦିଆଯାଉଛି। ସେହିଭଳି ଭାବରେ ଭଗବାନଙ୍କର ଲୀଳାରେ ଯେଉଁ ରହିଛି ଚିତ୍ ଜଗତ ଯେଉଁ ରହିଛି, ସେଠିକି ଯିବା ପୂର୍ବରୁ ସେମାନଙ୍କୁ ଗୋଟେ ଟ୍ରେନିଂ ଦିଆଯିବ, ତେଣୁ ସେ ଟ୍ରେନିଂରେ ସେମାନେ ତାଙ୍କର ଯେଉଁ ଭାବ ରହିଛି ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ସମ୍ବନ୍ଧିତ ହୋଇ ଭଗବାନଙ୍କ ସହିତ ଲୀଳା କରିବେ ସେମାନେ। ଆଜି ଯେଉଁ ବୃନ୍ଦାବନ ବାସୀମାନେ ଭଗବାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ଦ୍ୱାରକାବାସୀମାନେ ବିଶେଷ ଭାବରେ 16108 ରାଣୀ ଥିଲେ, ଏବଂ ଅନ୍ୟ ଦ୍ୱାରକାବାସୀମାନେ ଭଗବାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ଏବଂ ମଥୁରାରେ ମଥୁରାବାସୀମାନେ ଭଗବାନଙ୍କ ସହିତ ଯେଉଁ ଲୀଳା କରିଥିଲେ, ସେହିଭଳି ଭାବରେ ଆମର ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେହି ସମ୍ବନ୍ଧରେ ସମ୍ବନ୍ଧ ଯାଇ ଆମେ ଗୋଟେ ଭଗବାନଙ୍କର ସେହି ଭୌମ ଲୀଳାରେ ଆମେ ସାମିଲ ହେବା। ତେଣୁ ସେଠି ଯେତେବେଳେ ଆମେ ପୁଣି ସରିଯିବ, ସେ ଜନ୍ମ ସରିଯିବ, ସେତେବେଳେ ଯାଇକି ଚିତ୍ ଜଗତକୁ ଯିବା, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ତେଣୁ ଏହିଭଳି ଭାବରେ ଯାହାର ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ସେ ସେହିଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧରେ ସମ୍ବନ୍ଧ ଦେଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବେ। ଯିଏ ପିତା ହୁଅନ୍ତୁ, ମାତା ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ପ୍ରେମିକା ହୁଅନ୍ତୁ, ଯିଏ ହୁଅନ୍ତୁ ନା କାହିଁକି, ଭଗବାନଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଭଗବାନଙ୍କର ସହିତ ପିତାମାତା ମଧ୍ୟ ହେଲେ ମଧ୍ୟ ସେ ଭଗବାନଙ୍କ ସେବା କରିବେ, ଶାନ୍ତ ରହସ୍ୟରେ ଭଗବାନଙ୍କ ସେବା କରିବେ, ସେ ସେବା ଏତେ ଉନ୍ନତ ନୁହଁ। ଦାସ୍ୟରସରେ ଭଗବାନ ସହିତ ଦାସ୍ୟ ଭାବରେ ସେବା କରିବେ। ସଖ୍ୟରସରେ ଯେଉଁମାନେ ଭଗବାନ ସହିତ ସଖ୍ୟରସ ସମ୍ବନ୍ଧିତ ହୋଇଛନ୍ତି ସେମାନେ ଦାସ୍ୟ ପ୍ଲସ୍ ସଖ୍ୟ ଏଇଭଳି ଭାବରେ ଭଗବାନଙ୍କ ସେବା କରିବେ। ସେ ମଧ୍ୟ ଭଗବାନ ଦାସ ହିସାବରେ ସେବା କରିବେ ଏବଂ ସଖ୍ୟ ହିସାବରେ ସେବା କରିବେ। ଯେଉଁମାନେ ବାସରେ ରସ ରହିଛନ୍ତି ସେମାନେ ଦାସ ସଖ୍ୟ ବାସରେ ତିନି ରସରେ ଭଗବାନଙ୍କ ସେବା କରିବେ। ସେମାନେ ମଧ୍ୟ ଭଗବାନଙ୍କ ସେବା କରିବେ ଏବଂ ମାଧୁର୍ଯ୍ୟ ରସରେ ସେମାନେ ଶାନ୍ତ ଏ ଦାସ ସଖ୍ୟ ବାସରେ ମାଧୁର୍ଯ୍ୟ ଚାରି ଭାବରେ ଭଗବାନଙ୍କ ସେବା କରିବେ। ସେଥିପାଇଁ ଚୈତନ୍ୟତା ମଧ୍ୟ କୁହାଯାଇଛି ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ ଯାହାର କିଛି ନା ଥାଏ ସେ ତେଛେ ପାରେ ନୃତ୍ୟ। ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ। ସେ ହେଉଛନ୍ତି ଏକମାତ୍ର ମାଲିକ, ଏକମାତ୍ର ଈଶ୍ୱର, ଏକମାତ୍ର ନିୟନ୍ତ୍ରଣକାରୀ, ଆଉ ସମସ୍ତେ ତାଙ୍କର ଅଧୀନ, ସମସ୍ତେ ତାଙ୍କର ନୃତ୍ୟ। ଅନ୍ୟର କ'ଣ ଅନ୍ୟ କଥା କ'ଣ କହିବା, ଭଗବାନଙ୍କର ଯେ ବିସ୍ତାର ସ୍ୱୟଂ ଭଗବାନ ବଳରାମ ସେ ମଧ୍ୟ ଭଗବାନଙ୍କର ଦଶ ଭାବରେ ସେବା କରୁଛନ୍ତି, ଦଶ ରୂପରେ ସେବା କରୁଛନ୍ତି। ତାଙ୍କର ଛତ୍ର, ପାଦୁକା, ସିଂହାସନ ଇତ୍ୟାଦି ବିଭିନ୍ନ ଉପାୟରେ ଭଗବାନ ବଳରାମ ସେବା କରୁଛନ୍ତି। ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏହିଭଳି ଭାବରେ ଆମର ସମସ୍ତଙ୍କର ଭଗବାନ ସହିତ ଗୋଟେ ନିତ୍ୟ ସମ୍ବନ୍ଧ ରହିଛି। ତେଣୁ ସେଇ ଆମର ଯେତେବେଳେ ସିଦ୍ଧିପ୍ରାପ୍ତ ହେବା ସେଇ ସମ୍ପର୍କରେ ଆମେ ଭଗବାନ ସହିତ ସମ୍ବନ୍ଧ ଦେଇ ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ତେଣୁ ଏହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଗତ ଗୋସ୍ୱାମୀ ଏହି କଥା କହିଲେ ଯେ ବ୍ରହ୍ମା ଯେତେବେଳେ ଦ୍ରୋଣ ଏବଂ ଧରା ସେ ମଧ୍ୟ ନନ୍ଦ ମହାରାଜ ଏବଂ ଯଶୋଦାଙ୍କ ଭଳି ତାଙ୍କର ଭଗବାନ ସହିତ ସେଇ ବାତ୍ସଲ୍ୟ ରସ ରହିଛି ତାଙ୍କ ସହିତ, ତେଣୁ ସେ ତାଙ୍କର ସେଇ ତାଙ୍କୁ ଅନୁସରଣ କରି ସେ ଭଗବାନ ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ। ତେଣୁ ସେ ଆସିଲେ, ଦ୍ରୋଣ ନନ୍ଦ ମହାରାଜଙ୍କର ଶରୀରରେ ଆଶ୍ରୟ ନେଇଛନ୍ତି ଏବଂ ଧରା ସେ ଯଶୋଦାଙ୍କ ଶରୀରରେ ଆଶ୍ରୟ ନେଇଛନ୍ତି। ଏହିଭଳି ଭାବରେ ଆମେ ମଧ୍ୟ ଯଦି ଆମର ଯେଉଁ ରହିଛି ଆମର ଯେଉଁ ସମ୍ପର୍କ ଯେତେବେଳେ ଆମେ ଜାଣିଯିବା ଭଗବାନ ସହିତ ସମ୍ବନ୍ଧ ଜାଣିଯିବା ସେତେବେଳେ ଆମେ ସେହିଭଳି ଭାବରେ ବ୍ରଜବାସୀମାନେ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ଅଛନ୍ତି ଆମେ ମଧ୍ୟ ସେହି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେବା। ବା କିଏ ମଥୁରା ଲୀଳାରେ ଅଂଶଗ୍ରହଣ କରିବେ, କି ଦ୍ୱାରକା ଲୀଳାରେ ଅଂଶଗ୍ରହଣ କରିବେ, କି ଭଗବାନ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଲୀଳାରେ ଅଂଶଗ୍ରହଣ କରିବେ, କି ଭଗବାନ ବ୍ରାହ୍ମଣ ଦେବଙ୍କର ତାଙ୍କର ରହିଛି ତାଙ୍କ ଧାମ ରହିଛି ସେଠି ଅଂଶଗ୍ରହଣ କରିବେ, କି ଭଗବାନ ନୃସିଂହଦେବ ପ୍ରହ୍ଲାଦ ମହାରାଜ ଯେଉଁ ରହିଛି ହରିବର୍ଷ ରହିଛି, ହରିବର୍ଷ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯିବ। ହରିବର୍ଷରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ସ୍ତୁତି କରୁଛନ୍ତି। ତେଣୁ କିଏ ବରାହ ଦେବଙ୍କର ସହିତ ତାଙ୍କର ରହିଛି ସମ୍ବନ୍ଧ ରହିଛି, ସେ ବରାହ ଦେବଙ୍କର ଆରାଧନା କରିବେ। ଉତ୍ତର ପୂର୍ବ ବର୍ଷରେ ବୋଧେ ଏଇଟା ବର୍ଣ୍ଣନା କରାଯାଇଛି ଭୂମିଦେବଙ୍କର ଭୂମିଦେବୀ ଆରାଧନା କରୁଛନ୍ତି ବରାହ ଦେବଙ୍କର, ଏଇ ଯେ ପଞ୍ଚମ ସ୍କନ୍ଧ ସେ ବର୍ଣ୍ଣନା କରାଯାଇଛି। ତେଣୁ ଯାହାର ଯେଉଁ ଭଗବାନଙ୍କର ଯେଉଁ ରସରେ ସମ୍ବନ୍ଧିତ ରହିଛନ୍ତି, କିଏ ଭଗବାନ ରାମଜୀକୁ ଭଲ ପାଉଛନ୍ତି, ଜଣେ ସନାତନ ଗୋସ୍ୱାମୀଙ୍କର ବିଷୟରେ ବର୍ଣ୍ଣନା କରାଯାଏ, ତାଙ୍କର ଭାଇ ଥିଲେ ଅନୁପମ। ତେଣୁ ସନାତନ ଅନୁତମ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ଭକ୍ତ, ତେଣୁ ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ ଏମାନେ ସବୁ ତାଙ୍କୁ କହିଲେ ଅନୁପମ ନା କ'ଣ ତାଙ୍କ ନା ଅନୁପମ ନା ତାଙ୍କୁ କହିଲେ ତୁମେ ରାମଜୀଙ୍କର କାହିଁ ଭଜନ କରୁଛ, ତୁମେ କୃଷ୍ଣଙ୍କର ଭଜନ କର। ମହାପ୍ରଭୁ ତାଙ୍କୁ କହିଲେ ନା ସନାତନ ଚାରିଣି ସନାତନ ମହାପ୍ରଭୁ ମୋତେ କହିଥିଲେ ମୁରାରୀ ଗୁପ୍ତ ଜଣେ ଅଛନ୍ତି, ସେ ଭଗବାନ ରାମଜୀଙ୍କର ଭକ୍ତ। ମହାପ୍ରଭୁ କଥା ଆମେ କହିବା, ମହାପ୍ରଭୁ ଯେତେବେଳେ ତାଙ୍କୁ କହିଲେ ମୁରାରୀ ଗୁପ୍ତ କହିଲେ ତୁମେ ରାମଜୀଙ୍କର ଆରାଧନା କରିବ ନାହିଁ, ତୁମେ କୃଷ୍ଣଙ୍କର ଆରାଧନା କରିବ। କାହିଁକି ନା କୃଷ୍ଣ ସବୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ରାମାଦି ମୂର୍ତ୍ତି କଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କିନ୍ତୁ କୃଷ୍ଣ ସ୍ୱୟଂ ସମ୍ଭବତ୍ ପରମକୁମାରୟୋ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଯେତେ ସବୁ ଅବତାର ଆସୁଛନ୍ତି ସେ ଭଗବାନ କୃଷ୍ଣଙ୍କ ଠାରୁ ଆସୁଛନ୍ତି, ଏବଂ ସେଇ ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ ମହାପ୍ରଭୁ ନିଜେ। ତେଣୁ ସେ ପରୀକ୍ଷା କରୁଥିଲେ ମୁରାରୀ ଗୁପ୍ତଙ୍କୁ, ତେଣୁ ସେ ଯେତେବେଳେ କହିଲେ ଏଇଭଳି ଭାବରେ ମୁରାରୀ ଗୁପ୍ତ କହିଲେ ଠିକ୍ ଅଛି ମୁଁ ଭଗବାନ କୃଷ୍ଣଙ୍କର ଭଜନ କରିବି। ତେଣୁ ସେ ରାତିଟା ସେ ବହୁତ ଚେଷ୍ଟା କଲେ ଭଗବାନ କୃଷ୍ଣଙ୍କର ଭଜନ କରିବା ପାଇଁ, କିନ୍ତୁ ସକାଳୁ ଆସି କହିଲେ ପ୍ରଭୁ ମୋର ପ୍ରାଣ ନେଇଯାଆନ୍ତୁ, ମୁଁ ଯେତେ ଚେଷ୍ଟା କଲେ ମଧ୍ୟ କୃଷ୍ଣଙ୍କୁ ମୁଁ ଭଜନ କରିପାରୁନାହିଁ, ମୁଁ ଭଗବାନ ରାମଚନ୍ଦ୍ରଙ୍କ ଭଜନ କରୁଛି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଯେତେବେଳେ କହିଲେ ପ୍ରକୃତରେ ମୁଁ ଭଗବାନ ରାମଚନ୍ଦ୍ରଙ୍କୁ ଭୁଲିପାରୁନାହିଁ, ମୁଁ କୃଷ୍ଣଙ୍କର ଭଜନ କରିପାରୁନାହିଁ, ମୋର ପ୍ରାଣ ନେଇଯାଆନ୍ତୁ, ତେଣୁ ମହାପ୍ରଭୁ ବହୁତ ଖୁସି ହୋଇଗଲେ। ତେଣୁ ତାଙ୍କ ମଥାରେ ପାଦ ରଖି କହିଲେ ତୁମେ ହେଉଛ ହନୁମାନ, ହନୁମାନଜୀ ଭଗବାନ ପାଖରେ ରହିଛନ୍ତି, ଥରେ ଆମେ ତ ଆଜି ତରତର ହେବାର ନାହିଁ, ପ୍ରସାଦ ନାହିଁ, ତେଣୁ ନଅଟାରେ ଘଣ୍ଟା ବାଜିବ ନାହିଁ। ତେଣୁ ଗୋଟେ କଥା କହିବା, ଭଗବାନ କୃଷ୍ଣ ଦ୍ୱାରକାରେ ଥିଲାବେଳେ ଗରୁଡ଼ଜୀଙ୍କୁ ପଠାଇଲେ, ଗରୁଡ଼ଜୀ ବହୁତ ତାଙ୍କର ଶକ୍ତି ରହିଛି, ତେଣୁ ତାଙ୍କର ମଧ୍ୟ କିଛି ଗର୍ବ ହୋଇଯାଇଥିଲା, ଭଗବାନ ଗୋଟିଏ ଲୀଳାରେ ଅନେକ କାର୍ଯ୍ୟ କରନ୍ତି, ତେଣୁ ଗରୁଡ଼ଙ୍କୁ ପଠାଇଲେ, ଯାହା ହନୁମାନ କହିବ ଯେ ସିଏ ମୁଁ ଡାକୁଛି ବୋଲି ତାଙ୍କୁ କହିବ। ତେଣୁ ଗରୁଡ଼ଜୀ ଗଲେ, ହନୁମାନ ବର୍ତ୍ତମାନ ରହିଛନ୍ତି କିଂ ପୁରୁଷ ବର୍ଷରେ, ଭାଗବତ ପଞ୍ଚମ ସ୍କନ୍ଧରେ ଆପଣ ଦେଖିବେ ପଢ଼ିବେ, କିଂ ପୁରୁଷ ବର୍ଷରେ ହନୁମାନଜୀ ଭଗବାନଙ୍କର ଭଜନ କରୁଛନ୍ତି, ରାମଚନ୍ଦ୍ରଙ୍କର ଭଜନ କରୁଛନ୍ତି। ତେଣୁ ହନୁମାନ ଯେତେବେଳେ କହିଲେ ଯେ ଭଗବାନ ଦ୍ୱାରକାଧୀଶ ଡାକୁଛନ୍ତି, ଆପଣଙ୍କୁ ଡାକୁଛନ୍ତି, ବୁଲାଉଛନ୍ତି, ଆସନ୍ତୁ, ଶୁଣିଲେ ନାହିଁ, ହନୁମାନ ଶୁଣିଲେ ନାହିଁ। ତେଣୁ ଯେତେବେଳେ ବହୁତ ତାଙ୍କୁ ଅନୁରୋଧ କଲେ, ସେ କିଛି ଶୁଣିଲେ ନାହିଁ, ଯେତେବେଳେ ଫେରି ଆସିଲେ, ଗରୁଡ଼ଜୀ ଫେରି ଆସିଲେ, ଏବଂ ଭଗବାନ କହିଲେ ପ୍ରଭୁ ହନୁମାନଜୀ ଶୁଣିଲେ ନାହିଁ, ନା ତୁମେ ତାକୁ କ'ଣ କହିଲ? ମୁଁ କହିଲି ଦ୍ୱାରକାଧୀଶ ଡାକୁଛନ୍ତି, ନା ତୁମେ ଦ୍ୱାରକାଧୀଶ କାହିଁକି କହିଲ? ତୁମେ କହିଲେ ଶ୍ରୀରାମ ଡାକୁଛନ୍ତି, ଅଯୋଧ୍ୟା ପତି ଡାକୁଛନ୍ତି, ରାମଜୀ ରାଜା ରାମ ଡାକୁଛନ୍ତି। ତେଣୁ ଗରୁଡ଼ଜୀ ଗଲେ, ଗରୁଡ଼ଜୀ କହିଲେ ଯେ ଭଗବାନ ରାମଚନ୍ଦ୍ର ଆପଣ ଡାକୁଛନ୍ତି, ନା ମୋତେ ଆଗରୁ କାହିଁକି କହିଲେନି? ତେଣୁ ଗରୁଡ଼ଜୀ କହିଲେ ଆପଣ ମୋ ପୃଷ୍ଠରେ ବସନ୍ତୁ, ମୁଁ ନେଇଯିବି, ଏତେ ଗୁଡ଼ାଏ ବାଟ, ନା ନା ତୁମେ ଆଗ ଯାଅ, ମୁଁ ଯାଉଛି। ତେଣୁ ଭଗବାନ ରାମଚନ୍ଦ୍ର ଆସେ, ହନୁମାନ ଆସିବା ପୂର୍ବରୁ ଗରୁଡ଼ଜୀ ଆସି ଗରୁଡ଼ଜୀ ପହଞ୍ଚିଗଲେଣି, ମାନେ ଗରୁଡ଼ଜୀ ହନୁମାନ ଆସିବା ପୂର୍ବରୁ ହନୁମାନ ଆସିଗଲେଣି, ଗରୁଡ଼ଜୀ ଆସି ପରେ ଆସି ପହଞ୍ଚନ୍ତି। ଗରୁଡ଼ଜୀ ଭାବୁଛନ୍ତି ମୋର ବହୁତ ସ୍ପିଡ୍ ଯାଇ ପହଞ୍ଚିବି, ହନୁମାନ ଡେରି ହେବ, ବହୁତ ସମୟ ଲାଗିବ, ନା ହନୁମାନ ଆଗରେ ଆସି ପହଞ୍ଚିଗଲେଣି। ଭଗବାନ କ'ଣ କଲେ, ଯେଉଁ ଭଗବାନ କୃଷ୍ଣ ହେଇଗଲେ, ଭଗବାନ ରାମଚନ୍ଦ୍ର ହୋଇଗଲେ, ବଳରାମ ହୋଇଗଲେ ଲକ୍ଷ୍ମଣ, ରୁକ୍ମିଣୀ ହୋଇଗଲେ ସୀତାଜୀ, ଜୟ ସୀତାରାମ, ହନୁମାନ ଯୁଗୀ, ହନୁମାନ ଆସି ସେଠି ପହଞ୍ଚିଯାଇଛନ୍ତି। ଭଗବାନ ପ୍ରକୃତରେ ଯେଉଁ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ଅଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୁଦ୍ଧ, ଏ ଚାରିଜଣ ଅଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ତେଣୁ ସେ ଭଗବାନଙ୍କର ଯେଉଁ ରୂପ ରହିଛି, ଭଗବାନଙ୍କର ଭଗବାନ ଏକ, ତାଙ୍କୁ ତଫାତ୍ ନାହିଁ, କେଉଁ ରୂପରେ କେଉଁ ଭକ୍ତ କେଉଁ ରୂପ ପ୍ରତି ଆକୃଷ୍ଟ ରହିଛି। ତେଣୁ ହନୁମାନଜୀ ସେ ଗୋଟେ ପ୍ରସିଦ୍ଧ ଶ୍ଳୋକ କହନ୍ତି, ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ। ଶ୍ରୀନାଥ ଏବଂ ଜାନକୀନାଥ ଏ ଅଭେଦ ପରମାତ୍ମା ଭଗବାନ ତତ୍ତ୍ୱ, ତାଙ୍କୁ ଟିକେ ତଫାତ୍ ନାହିଁ, କିନ୍ତୁ ମୋର ଜୀବନ ସର୍ବସ୍ୱ ହେଉଛନ୍ତି ରାମ ରାଜୀବ ଲୋଚନ। ତେଣୁ ଏଇଭଳି ଭାବରେ ସନାତନ ଗୋସ୍ୱାମୀଙ୍କ କଥା ସେ କଥା କୁହାଗଲା, ଯେଉଁମାନେ ଯାହାର ଯେଉଁ ସମ୍ପର୍କ ରହିଛି ଭଗବାନଙ୍କୁ, ଯେଉଁ ରୂପ ତାଙ୍କୁ ପସନ୍ଦ, ଭାଗବତ ତୃତୀୟ ସ୍କନ୍ଧରେ ନବମ ଅଧ୍ୟାୟରେ ବ୍ରହ୍ମା ସୀତା କହିଛନ୍ତି, ତ୍ୱଂ ଭକ୍ତି ଯୋଗ ପରିଭାବିତ ରୁଚ ରୋଜ ଆସେ ସୁତକୀତ ତତ ନନ୍ନାତ ପୁଂସା ଯଜ ଧିଆ ଦୁର୍ଗାୟ ବିଭାବୟନ୍ତି ତତ୍ତବକୁ ପ୍ରଣୟ ସେ ସଦନୁଗ୍ରହାୟ। ବ୍ରହ୍ମା ଯେତେବେଳେ ସୃଷ୍ଟି କରିବା ପାଇଁ ଆରମ୍ଭ କଲେ, ସେତେବେଳେ ପୁଣି ଭଗବାନ ସ୍ତୁତି କରିଛନ୍ତି। ତେଣୁ ସାଧୁ ଏ ଗୋଟେ ତୃତୀୟ ସ୍କନ୍ଧ ନବମ ଅଧ୍ୟାୟରେ ସ୍ତୁତିଟି ଅଛି, ଗୋଟେ ଶ୍ଳୋକଟି ଅଛି। ତେଣୁ ସେ କହୁଛନ୍ତି ତ୍ୱଂ ଭକ୍ତିର ଭଗବାନ ଭକ୍ତଙ୍କର ଭକ୍ତି ମାଧ୍ୟମରେ ନିଜେ ପ୍ରକାଶ କରନ୍ତି, ତ୍ୱଂ ଭକ୍ତି ଯୋଗ ପରିଭାବିତ, ସେହିଭଳି ଭାବରେ ଭଗବାନ ସେଇ ଭାବକୁ ଗ୍ରହଣ କରନ୍ତି, ଯେ ଯେଉଁ ଭାବରେ ଚାହାନ୍ତି ଭଗବାନ, ଯେଉଁ ରୂପ ଚାହାନ୍ତି ସେ ସେହି ରୂପରେ ଆବିର୍ଭାବ ହୁଅନ୍ତି। ତ୍ୱଂ ଭକ୍ତି ଯୋଗ ପରିଭାବିତ ହୃଦ ସରୋଜ, ତାଙ୍କ ହୃଦୟରେ ଆପଣ ଆବିର୍ଭାବ ହୁଅନ୍ତି। ଆସେ ସୁତକ୍ଷିତ ପଥ ନନ୍ନାଥ ପୁଂସା, ଇଏ ହେଉଛି ସୁତକ୍ଷିତ ପଥ, ଇଏ ଯେଉଁ ଆମେ ଇଏ ଚକ୍ଷୁ ଦ୍ୱାରା ଆମେ ଦେଖିପାରିବା ନାହିଁ, ଏ ଯେଉଁ ଭଗବତ ଧାମ, ଯେଉଁ ଭଗବତ ଯିବା ଧାମ ଯିବା ଯେଉଁ ପଥ ରହିଛି, କେଉଁ ପଥ କେଉଁଟା କେଉଁ ବାଟ, ସେ ବାଟଟା ଆମେ ଇଏ ଚକ୍ଷୁ ସାରେ ଦେଖିପାରିବା ନାହିଁ। ବ୍ରହ୍ମା କହୁଛନ୍ତି ସୁତକ୍ଷିତ ପଥ, ଏଇ ଶାସ୍ତ୍ର ହେଉଛି ଚକ୍ଷୁଷା, ଶାସ୍ତ୍ର ଚକ୍ଷୁଷା ବୋଲି କୁହାଯାଏ, ଇଏ ହେଉଛି ଆମ ଚକ୍ଷୁ। ଶାସ୍ତ୍ର ଚକ୍ଷୁରେ ଆମେ ଜାଣିବା ଭଗବାନ କିଏ, ଭଗବାନ କେମିତି ପ୍ରାପ୍ତ ହେବା, ଏ ଶାସ୍ତ୍ର ମାଧ୍ୟମରେ କୁହାଯାଇଛି। ତ୍ୱଂ ଭକ୍ତି ଯୋଗ ପରିଭାବିତ ସରୋଜ ଆସେ ସୁତକ୍ଷିତ ପଥ ନନ୍ନାଥ ପୁଂସା, ଏ ପ୍ରଭୁ ଆପଣ ତାଙ୍କ ହୃଦୟରେ ପ୍ରବେଶ କରନ୍ତି, ଏହି ଶ୍ରବଣ ମାଧ୍ୟମରେ, ଭଗବାନ କଥା ଶ୍ରବଣ ମାଧ୍ୟମରେ ଆମେ ସେଦିନ କହୁଥିଲୁ, ଏ କଥା ପରୀକ୍ଷିତ ମହାରାଜ କହିଛନ୍ତି, ଆମେ ଯେଉଁ ଭଗବାନ କଥା ଶ୍ରବଣ କରୁଛେ, ଭଗବାନ ଏଇ ଶ୍ରବଣ ମାଧ୍ୟମରେ ଆମର କର୍ଣ୍ଣପୁଟ ଦେଇକରି ପ୍ରବେଶ କରନ୍ତି, ଆମ ହୃଦୟକୁ ପ୍ରବେଶ କରନ୍ତି। ଦ୍ୱିତୀୟ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ଏଇଟା କହିଛନ୍ତି। ତେଣୁ ତାଙ୍କ ହୃଦୟରେ ଆସି ଆସେ ସୁତଗୀତ ପଥନାଥା ଯଦ୍ଧିଆୁଦାୟ ବିବାହ କରନ୍ତି। ଯେଉଁଭଳି ଭାବରେ ତାଙ୍କର ବୁଦ୍ଧି ରହିଛି, ଯେଉଁଭଳି ଭାବରେ ଭଗବାନ ରୂପକୁ ସେ ଧ୍ୟାନ କରନ୍ତି, ଆପଣ ସେହି ରୂପରେ ଆବିର୍ଭାବ ହୁଅନ୍ତି। ତତ୍ତ୍ୱଗତ ପ୍ରଣୟ ସେ ସଦନୁ ଗ୍ରହାୟ, ଆପଣ ତାଙ୍କ ପ୍ରତି ପ୍ରେମ ପ୍ରଣୟରେ ତାଙ୍କ ପ୍ରତି ସେହି ଭାବରେ ସେହି ରୂପରେ ଆବିର୍ଭାବ ହୁଅନ୍ତି ପ୍ରଭୁ। ତେଣୁ ଯାହାର ଯେଉଁଭଳି ଭାବରେ ଯେଉଁ ରହିଛି ସେ ରୂପ ପରିସ୍ଫୁଟ ହେବ, ସେ ରୂପ ଯେତେବେଳେ ଜଣେ ସିଦ୍ଧି ଲାଭ କରିବ ସେ ପରିସ୍ଫୁଟ ହେବ। ଆମର ଯେ ସେ ପରିସ୍ଫୁଟ ହେଇଯାଇଛି ତା ନୁହଁ, ଆମେ ସେ ସାଧାରଣ ସ୍ତରରେ ଅଛୁ, କିନ୍ତୁ ଆମେ ଯେତିକି ଶୁଣୁଛୁ ଗୁରୁଦେବ ପାଖରୁ, ପ୍ରଭୁପାଦଙ୍କ ପାଖରୁ, ଶାସ୍ତ୍ରରୁ, ଆମେ ସେଇ ଅନୁସାରେ କହୁଛୁ, ଆମର ନିଜର ରିଏଲାଇଜେସନ୍ ନାହିଁ, କିନ୍ତୁ ପ୍ରଭୁପାଦ ମହାରାଜ ଯେଉଁ କଥା କହୁଛନ୍ତି ଏଥିରେ ଆମର ବିଶ୍ୱାସ ରହିଛି। ନିଶ୍ଚିନ୍ତ ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଯେଉଁ ସାଧୁ ଶାସ୍ତ୍ର ଗୁରୁ ଏଥିରେ କୌଣସି ଭୁଲ ନାହିଁ, ଦୋଷ ତ୍ରୁଟି ନାହିଁ, ସେଟାକୁ ଆମେ ବିଶ୍ୱାସ କରି ଯଦି ଆଗେଇବା ତାହେଲେ ଆମେ ମଧ୍ୟ ସିଦ୍ଧି ପ୍ରାପ୍ତ ହୋଇପାରିବା। ତେଣୁ ଏହିଭଳି ଭାବରେ ଧରା ଏବଂ ଦ୍ରୋଣ ଯଦି ବ୍ରହ୍ମାଙ୍କୁ ପ୍ରାର୍ଥନା କରିଥିଲେ, ବ୍ରହ୍ମା ସେଟାକୁ ସ୍ୱୀକାର କରିଥିଲେ ଏବଂ ଭଗବାନ ତାଙ୍କର ବ୍ରହ୍ମାଙ୍କର କଥାକୁ ସତ୍ୟରେ ପରିଣତ କରନ୍ତି। ଏ ଭଗବାନଙ୍କର ଏ ଭକ୍ତ ବତ୍ସଳତା ଭାଗବତରେ ଅଷ୍ଟମ ସ୍କନ୍ଧରେ ସପ୍ତମ ସ୍କନ୍ଧରେ ଅଷ୍ଟମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ନୃସିଂହଦେବ ରୂପରେ ଆବିର୍ଭାବ ହେଲେ ସେ କଥା ସେ କହିଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି ଏ କଥା ଯେ ସତ୍ୟଂ ବିଧାତ୍ମ ନିଜଭୂତ୍ୟ ଭାଷିତମ୍, ଭଗବାନ ତାଙ୍କର ଭକ୍ତଙ୍କ କଥାକୁ ରକ୍ଷା କରିବା ପାଇଁ, ସତ୍ୟରେ ପରିଣତ କରିବା ପାଇଁ ସବୁ ପ୍ରକାର କାର୍ଯ୍ୟ କରନ୍ତି। ତେଣୁ ବ୍ରହ୍ମା ଯେଉଁ କହିଲେ ହଁ ତୁମେ ଭଗବାନ ପୁତ୍ର ରୂପେ ପାଇବ, ତେଣୁ ସେ ନନ୍ଦ ଏବଂ ଯଶୋଦାଙ୍କର ଶରୀରରେ ଆଶ୍ରୟ ନେଇଛନ୍ତି ଏବଂ ନନ୍ଦ ଯଶୋଦାଙ୍କର ପୁତ୍ର ରୂପରେ ଭଗବାନ କୃଷ୍ଣ ଆସି 11 ବର୍ଷ କାଳ ଲୀଳା କରିଥିଲେ। 11 ବର୍ଷ କାଳ ଲୀଳା କରି ଯେତେବେଳେ ଚାଲିଗଲେ, ମଥୁରା ପଳେଇଲେ, ଅକ୍ରୂର ପଠେଇଲେ, କଂସ ବହୁତ ପ୍ରକାର ଚେଷ୍ଟା କଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ। କଂସ ସେତେବେଳେ ମାନେ ବେନିଫିଟ୍ ଅଫ୍ ଡାଉଟ୍ ଡାଉଟ୍ କରିକି ଭାବୁଥିଲା ଇଏ ବୋଧେ ବସୁଦେବଙ୍କ ପୁତ୍ର, କିନ୍ତୁ ନାରଦମାନେ ଯାଇ କହିଦେଲେ, କହିଲେ ପ୍ରକୃତରେ ସେ ଯେଉଁ ନନ୍ଦଙ୍କର ଯେ ପୁତ୍ର ସେ କୃଷ୍ଣ, ସେ ପ୍ରକୃତ ନନ୍ଦଙ୍କର ପୁତ୍ର ନୁହଁ, ସେ ହେଉଛି ବସୁଦେବଙ୍କ ପୁତ୍ର। ଯେତେବେଳେ ସେ ଜନ୍ମଗ୍ରହଣ କଲେ ସେ ନେଇ ଛାଡ଼ି ଦେଇ ଆସିଥିଲେ, ତାଙ୍କର କନ୍ୟାକୁ ସେ ଆଣିକି ଆସିଥିଲେ, ତମେ ଯାହାକୁ ହତ୍ୟା କରିଥିଲ ସେ ତ ହତ୍ୟା କରିପାରିଲ ନାହିଁ, ସେ ଦୁର୍ଗାଦେବ ଉପରେ ବାହାର ପଡ଼ିଲେ ସେ କହିଥିଲେ ନା ତମ ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି, ସେ ହେଉଛି ସେ ନନ୍ଦଙ୍କର ପୁତ୍ର। ତେଣୁ ପୁତ୍ର ଶୁଣିଲେ କଂସ ଏ କଥା ସାଙ୍ଗେ ସାଙ୍ଗେ ଖଡ଼ବ ଉତ୍ତୋଳନ କରି ବସୁଦେବ ହତ୍ୟା କରିବାକୁ ବସିଗଲେ। ତେଣୁ ନାରଦ କହିଲେ ନା ତମେ ଯଦି ବର୍ତ୍ତମାନ ହତ୍ୟା କରିଦେବ ବସୁଦେବଙ୍କୁ, ତାହେଲେ କଂସ କୃଷ୍ଣ ପଳେଇବେ, ତମେ ପାଇପାରିବ ନାହିଁ, ତେଣୁ ତାଙ୍କୁ ବନ୍ଦୀ କରି ରଖ, ତାକୁ ଆଣି ତାକୁ ହତ୍ୟା କଲା ପରେ ଆକୁ ହତ୍ୟା କରିବ। ତେଣୁ କଂସ ପଠେଇଲେ ଅକ୍ରୁରଙ୍କୁ, ଅକ୍ରୁରଙ୍କୁ ପଠେଇଲେ କଂସ କୃଷ୍ଣଙ୍କୁ ଆଣି ତାଙ୍କୁ ହତ୍ୟା କରିବା। ଭଗବାନ ବ୍ୟବସ୍ଥା, ନିଜେ ହତ୍ୟା ହେବେ ନିଜେ, ଭଗବାନ ଯଦିଓ ଆସିଛନ୍ତି କଂସର ଅତ୍ୟାଚାରରେ, ଦେବତାମାନେ ଯାଇଥିଲେ ଭଗବାନ ପ୍ରାର୍ଥନା କରିଥିଲେ, କିନ୍ତୁ ଭଗବାନ ଭୁଲି ଯାଇଥିଲେ। ଭଗବାନ ବୃନ୍ଦାବନରେ ଏଭଳି ବ୍ୟସ୍ତ ଥିଲେ, ବିଭୋର ଥିଲେ, ସେ ଭୁଲି ଯାଇଥିଲେ ତାଙ୍କର ଜଣେ ମାମୁଁ ରହିଛନ୍ତି କଂସ, ଯିଏକି ବହୁତ ତାଙ୍କ ପିତାମାତାଙ୍କୁ ବହୁତ ଅତ୍ୟାଚାର କରିଛି, ତାଙ୍କୁ ହତ୍ୟା କରିବେ, ସେ ଭୁଲି ଯାଇଥିଲେ, କିନ୍ତୁ କଂସ ପୁଣି ମନେ ପକେଇ ଦେଲେ ଆପଣ ଜନ୍ମ ହେଇଛନ୍ତି ମୋତେ ହତ୍ୟା କରିବା ପାଇଁ, ଆପଣ ଆସନ୍ତୁ। ଅକ୍ରୁର ଦ୍ୱାରା ପ୍ରେରଣା କଲେ, ମଥୁରାରେ ବହୁତ ସୁନ୍ଦର ହେବ, ଯଜ୍ଞ ହେବ, ଧନୁଯଜ୍ଞ ହେବ, ଆପଣ ଆସନ୍ତୁ, ଆମର ଏଠି ମଧ୍ୟ ବରଗଡ଼ ରହୁଛି ଧନୁଯଜ୍ଞ, ସେ ଲୀଳାକୁ ସ୍ମରଣ କରୁଛନ୍ତି ବରଗଡ଼ବାସୀମାନେ, ଏ ସମ୍ବଲପୁରବାସୀମାନେ ଏ ଧନୁଯଜ୍ଞକୁ ଆସିଲେ, ଭଗବାନ କୃଷ୍ଣ ଆସିଲେ। ତେଣୁ ଆସିବା ପୂର୍ବରୁ ଏଇ ଯେଉଁ ଲୀଳା ସବୁ କଲେ ବୃନ୍ଦାବନରେ, 11 ବର୍ଷ କାଳ ସେ ଲୀଳା କରିକିରି ଚାଲିଗଲେ ବୃନ୍ଦାବନବାସୀମାନେ, ବିଶେଷ ଭାବରେ ଗୋପୀମାନେ ସେ ସବୁ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମ ଦରମାଦେତି, ଗୋବିନ୍ଦ ଦାମ ଦରମାଦେତି, ଗୋବିନ୍ଦ ଦାମ ଦରମାଦେତି, ଗୋବିନ୍ଦ ଦାମ ଦରମାଦେତି, ଜୀବେତି ବାସ୍ୱା ନୃତମେ ତଦେବ। ଶ୍ରୀକୃଷ୍ଣ ଗୋବିନ୍ଦ ହରି ମୁରାରେ ହେ ନାଥ ନାରାୟଣ ବାସୁଦେବ ଜିହେ ଦିବସା ଅମୃତମେବ ଦେବ ଏ ଅମୃତକୁ ଜୁହା ତୁମେ ସବୁବେଳେ ପାନ କର କେଉଁ ଅମୃତ ଗୋବିନ୍ଦ ଦାମ ଦରମାଦ ଭେଟି ଏଇଭଳି ଭାବରେ ଯେତେବେଳେ ଅପୁର ଆସିଲେ ରାତି ପାଇଲେ ରାତିରେ ଦେଖିଲେ ଯେତେବେଳେ ଅପୁର ଆସିଛନ୍ତି ପ୍ରଥମେ ଚିନ୍ତା କଲେ ଗୋପୀମାନେ ଅପୁର କେଉଁ ରଥରେ ଆସିଥିଲେ ଯେଉଁ ରଥରେ ଆସିଥିଲେ ଅପୁର ଯେଉଁ ରଥରେ ଆସିଥିଲେ ସେ ରଥରେ ଭାବି ବୋଧେ ନା ସେଇଟା ପର କଥା ତେଣୁ ଯାହା ହଉ ଅପୁର ଆସିଲେ ନନ୍ଦ ମହାରାଜଙ୍କର ରାତିରେ ରହିଲେ ସେଠି ରହିଲେ ଅପୁରକୁ ଦେଖି ଏମାନେ ଗୋପୀମାନେ ଭାବିଲେ ଯେ ଅପୁର କାହିଁକି ଆସିଛନ୍ତି ଭାବିଲେ ସେ ଭାବିଲେ ଜାଣିପାରିଲେ ଯେ କୃଷ୍ଣ ଚାଲିଯିବେ ଆଉ ଆସିବେ ନାହିଁ ତେଣୁ ସେ ତା ପରଦିନ 39 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେତେବେଳେ ମଥୁରାକୁ ନେବା ପାଇଁ ବସିଲେ ଅକ୍ରୁର ବହୁତ ସଂକ୍ଷେପରେ ବଡ଼ ବହୁତ କଥା ରହିଛି କାରଣ ଆମର ଏଇ କଥା କହିବାର ଉଦ୍ଦେଶ୍ୟ ନଥିଲା ଯେଉଁ ଚାଲିଛି ସ୍ରୋତ ଚାଲିଛି କଥାର ସ୍ରୋତ ତେଣୁ ଚାଲୁ କେତେ ଅଳ୍ପ ସମୟ କହିବା ସମୟଟା ଭିତରେ ଶେଷ କରିବା ତେଣୁ ଏଇ ଯେଉଁ ଯେତେବେଳେ ଜାଣିବେ ଗୋପୀମାନେ ଯେ ବର୍ତ୍ତମାନ କୃଷ୍ଣ ବଳରାମ ଚାଲିଯିବେ ସେତେବେଳେ ସେ କ୍ରନ୍ଦନ କରୁଛନ୍ତି ସେ କୁହାଯାଇଛି ଯେ କୃଷ୍ଣ ବିଷକ୍ତ ମାନସ କୃଷ୍ଣ ପ୍ରତି ଏତେ ତାଙ୍କର ଆସକ୍ତି ଥିଲା ଯେ ବିସୃଜ ଲଜ୍ଜା ସେମାନେ ଲଜ୍ଜାକୁ ତ୍ୟାଗ କରିଦେଲେ କାରଣ ତା ପୂର୍ବରୁ ଯେଉଁ ଗୋପୀମାନେ ଯେଉଁ କୃଷ୍ଣଙ୍କ ସହିତ ରାସଲୀଳା ଇତ୍ୟାଦି କରୁଥିଲେ ଆମେ ସିନା ଜାଣୁଛେ ରାସଲୀଳା କିନ୍ତୁ ବୃନ୍ଦାବନ ସେମାନେ ଜାଣିପାରୁନଥିଲେ ଏ ଲୁଚି ଛପିକିରି ସବୁ ଚାଲିଥିଲା ସେ ସବୁ ଲୀଳା ଚାଲିଥିଲା ସକାଳ ହେଲେ କୃଷ୍ଣ ପଳାଇ ଆସନ୍ତି ନନ୍ଦ ଯଶୋଦାଙ୍କ ଗୃହରେ ଆସି ଶୋଇପଡ଼ନ୍ତି ନନ୍ଦ ଯଶୋଦା ହେବେ ରାତି ସାରା ଶୋଇଥିବେନି କିନ୍ତୁ ରାତି ସାରା ସେ ଯାଇକି ସେପଟେ ରାସଲୀଳା କରୁଛନ୍ତି ଏବଂ ରାସଲୀଳା ଯେଉଁ ହେଉଥିଲା ଭାଗବତ ଦଶମ ସ୍କନ୍ଧ 39 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ରାସଲୀଳା ଯେଉଁ ହେଉଥିଲା ବ୍ରହ୍ମରାତ୍ର ଉପାସତ୍ରି କୁହାଯାଇଛି ଯେଉଁ ଗୋଟିଏ ରାତ୍ରି ହେଇନଥିଲା ଗୋଟିଏ ରାତ୍ରି ହେଉଛି ବ୍ରହ୍ମାଙ୍କର ଗୋଟିଏ ରାତ୍ରି ବ୍ରହ୍ମାଙ୍କର ଗୋଟିଏ ରାତ୍ରି କେତେ ଭାଗବତ ଗୀତାରେ କୁହାଯାଇଛି ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯ୍ୟ ଭ୍ରମଣ ବିଧୁ 1000 ଦିବ୍ୟ ଯୁଗ ମାନେ 432 କୋଟି ବର୍ଷ ସେ ଗୋଟିଏ ରାତିରେ 432 କୋଟି ବର୍ଷ ମିଶିଥିଲା ଏଇଟା କ'ଣ ବୁଝିପାରିବା ନାହିଁ କି ଅଚିନ୍ତ ଲୀଳା ଭଗବାନଙ୍କର ଯାହାହେଉ ଏଇଭଳି ଭାବରେ ବୋଧବା ସେମାନେ ଜାଣିନଥିଲେ ଯେ ଆମର ପତ୍ନୀମାନେ କିଏ କହିବ ଆମର କନ୍ୟାମାନେ କୃଷ୍ଣଙ୍କୁ ଭଲ ପାଉଛନ୍ତି କୃଷ୍ଣଙ୍କର ଭଲ ପାଉଛନ୍ତି ଏଇଭଳି ଭାବରେ ଚିନ୍ତା କରୁଥିଲେ କିନ୍ତୁ ଆଜି ସବୁ ଭୁଲିଗଲେ ଲଜ୍ଜା ଛାଡ଼ିଦେଲେ ବିସୃଜ ଲଜ୍ଜା ରୁରୁଦୁ ବହୁତ ଉଚ୍ଚ ସ୍ୱରରେ କ୍ରନ୍ଦନ କଲେ ସ୍ମହସୁ ସ୍ୱର ବହୁତ ସୁନ୍ଦର ସ୍ୱରରେ କ୍ରନ୍ଦନ କଲେ ଗୋବିନ୍ଦ ଦାମ ଦରମାଧବେ ଗୋବିନ୍ଦ ଦାମ ପାଦବେ ଆମର ଭୁବନେଶ୍ୱରରେ ଆମର କଥା ଚାଲିଥିଲା ମୁଁ ସେଠି କହୁଥିଲି କ୍ଲାସ୍ରେ ତେଣୁ ଗୋବିନ୍ଦ ଦାମୋଦର ମାଧବ କହିବାର ତାଙ୍କର ଭାବ କ'ଣ ନା ଗୋବିନ୍ଦ କହିଲେ ଗୋର ଅର୍ଥ ହେଉଛି ଗାଭୀ ଏବଂ ଗୋର ଅର୍ଥ ହେଉଛି ଇନ୍ଦ୍ରିୟ ତେଣୁ ଗୋବିନ୍ଦ କହିବାର ଯେତେବେଳେ ବୃନ୍ଦା ମାନେ ଗୋପୀମାନେ ଯେଉଁ ପ୍ରଣାମ କରୁଥିଲେ କ୍ରନ୍ଦନର ଭାବ ହେଉଛି କ'ଣ? ଗୋବିନ୍ଦ, ହେ ଗୋବିନ୍ଦ, ଗୋବିନ୍ଦ ଅର୍ଥ ହେଉଛି ଆମେ ସବୁ ଆପଣଙ୍କର ଗାଭି, ଆପଣ ହେଉଛନ୍ତି ଆମ ବୃଷବ, ତେଣୁ ଆମକୁ ଛାଡ଼ିକି ଯାଆନ୍ତୁ ନାହିଁ, ଏଇ ଭାବରେ ଗାନ କରୁଛନ୍ତି ଗୋବିନ୍ଦ। ଦାମୋଦର କହିବା ଉଦ୍ଦେଶ୍ୟ ହେଉଛି ଦାମୋଦର ମାସ ଯାଉ ଦାମୋଦର ଲୀଳା ଚାଲିବ ବର୍ତ୍ତମାନ, ଦାମୋଦର କହିବା ଉଦ୍ଦେଶ୍ୟ ହେଉଛି ଭଗବାନ ମା ଯଶୋଦା ବନ୍ଧନ କରିଥିଲେ ତାଙ୍କୁ ଦାମ ଉଦରରେ ଆଗିଥିଲେ, ସେଥିପାଇଁ ଦାମୋଦର କୁହାଯାଉଛି। ତେଣୁ ଦାମୋଦର କହିବାର ଉଦ୍ଦେଶ୍ୟ ହେଉଛି ଦାମୋଦର ତୁମ ମାଆଙ୍କୁ ତୁମେ ଭୁଲ ନାହିଁ, ତୁମେ ଯଦି ପଳେଇଯିବ ତ ମାଆଙ୍କୁ ତୁମେ ବଦ୍ଧ କରିବ, ତୁମେ ଯଦି ଆମକୁ ଭୁଲିଯିବ ଆମକୁ ତୁମେ ବଦ୍ଧ କରିବ, ଗୋବିନ୍ଦ ତୁମେ ତୁମେ ଆମକୁ ବଦ୍ଧ କରିବ କି? ଏଇ ଭାବରେ ଯାଉଛନ୍ତି ଗୋବିନ୍ଦ ଦାମୋଦର ମାଧବ। ମାଧବ କହିବାର ଭାବ ହେଉଛି କ'ଣ? ମା ଅର୍ଥ ହେଉଛି ନୁହଁ, ଦବ ଅର୍ଥ ହେଉଛି ସ୍ୱାମୀ, ତମେ ଆମର ସ୍ୱାମୀ ନୁହଁ, ତମେ ରାଧାଙ୍କର ସ୍ୱାମୀ, ତେଣୁ ରାଧାକୁ ତମେ ହତ୍ୟା କରିପାର, କିନ୍ତୁ ଆମକୁ ତମେ ହତ୍ୟା କରିବା ଉଚିତ ନୁହଁ, ଯୋଗ୍ୟ ନୁହଁ, ଏଇଟା ଯୋଗ୍ୟତା ଠିକ ହେବ ନାହିଁ। ଏଇ ଭାବରେ ସେମାନେ ବିଶ୍ୱନାଥ ଠାକୁର ଭାଷ୍ୟ କଥା କହୁଛନ୍ତି, ଏଇ ଭାବରେ ସେମାନେ କ୍ରନ୍ଦନ କରୁଥିଲେ। ତେଣୁ ଭଗବାନ ଜଣେ ଦୂତ ହାତରେ ଖବର ପଠାଇଲେ ଯେ ମୁଁ ଆସିବି, ଆଏ ଆସେ ମୁଁ ଆସିବି, ଏତିକି ଯେତେବେଳେ କହିଲେ ସେମାନେ ଯାଇକି ଧୈର୍ଯ୍ୟ ଧାରଣ କରି ରହିଲେ, ଦେଖିଲେ ପ୍ରତିମା ଭଳି ଛବି ଭଳି ରହିଗଲେ, ଚିତ୍ର ପ୍ରତିମା ଭଳି ରହିଗଲେ। ଆପଣ କହିପାରିବେନି ସେ ପ୍ରକୃତରେ ମାନେ ଏ ଗୋପୀମାନେ ଏଇଟା ଜୀବନ୍ତ ନା ଚିତ୍ର, ଏଭଳି ରହିଗଲେ ଚିତ୍ର ପ୍ରତିମା ଭଳି ରହିଗଲେ। ଯେତେବେଳେ ପର୍ଯ୍ୟନ୍ତ ଅକୁଳ ଯାଉଛନ୍ତି ରଥରେ ନେଇକି ଯାଉଛନ୍ତି, ଅନ୍ତିମରେ ଯେତେବେଳେ ଧ୍ୱଜାର ଅନ୍ତିମ ସ୍ତର ଦେଖାଗଲା, ଅନ୍ତିମ ପୋର୍ସନ୍ଟି, ସେହି ସମୟରେ ଯାଇକି ସେମାନେ ଫେରିଲେ, ବହୁତ କଷ୍ଟରେ ଫେରିଲେ। ତେଣୁ ଯେତେବେଳେ ଯାଇକି ଗଲେ ଭଗବାନ ଗଲେ, ବହୁତ ଲୀଳାବଳୀ ବର୍ଣ୍ଣନା କରାଯିବ ଦଶମ ସ୍କନ୍ଧରେ। ତେଣୁ ଭଗବାନ ସେଠି କଂସକୁ ହତ୍ୟା କରିଛନ୍ତି। କଂସ ଭାବିଥିଲା, ପ୍ରଭୁ ନାରଦମୁନି କହିଲେ ତୁମେ ଯେଉଁ ପଠାଉଥିଲ, ବହୁତ ଅସୁରମାନଙ୍କୁ ପଠାଉଥିଲ, ଏ ସ୍ଥାନର ମହାତ୍ମା ରହିଛି, ଯେମିତି ଉଦାହରଣ ଆମ ଶ୍ରୀ ରାଧାକୃଷ୍ଣ ମହାଦେବ ଉଦାହରଣ ଦିଅନ୍ତି, ଯେମିତି ଗୋଟେ ଗୁଳି, ଗୁଳିର କ'ଣ ଶକ୍ତି ରହିଛି, କିନ୍ତୁ ସେ ଗୁଳିଟା ଯଦି ଆମେ ଆପଣଙ୍କୁ ପକାଇଦେବୁ ତାହେଲେ କିଛି ହେବନି ଆପଣଙ୍କର, କିନ୍ତୁ ସେ ଗୁଳିଟା ଯଦି ବନ୍ଧୁକ ଦେବାକୁ ଛାଡ଼ିଦେବୁ ତାହେଲେ ଜଣେ ମୃତ୍ୟୁବରଣ କରିବ। ସେଇଭଳି ଭାବରେ ସ୍ଥାନର ମହାତ୍ମ ରହିଛି, ତେଣୁ କଂସ କୃଷ୍ଣ ଯେଉଁ ରହିଛନ୍ତି ବୃନ୍ଦାବନ, ତୁମେ ତ ହତ୍ୟା କରିପାରିବ ନାହିଁ, ତୁମର ଏଇଟା ହେଉଛି ସ୍ଥାନ, ମଥୁରା ହେଉଛି ତୁମର ସ୍ଥାନ, ତାକୁ ଏଇଠି ଆମେ ତୁମେ ହତ୍ୟା କରିପାରିବ। ଏଇଭଳି ଭାବେ ନାରଦ ମୁନି ବହୁତ ଉପଦେଶ ଦେଇ ଚାଲିଯାଇଥିଲେ। କଂସ ଭାବୁଥିଲା ନାରଦ ଭଳି ଜଣେ ମୁନି କୌଶଳ ମାନେ ହେଇପାରିବ, ତେଣୁ ସେ ଏ ଯେଉଁ ଧନୁ ଯଜ୍ଞ କରିଥିଲେ, ଶିବଜୀଙ୍କ ଧନୁ କେହି ଭାଙ୍ଗିପାରିବେ ନାହିଁ, ଧନୁ ଯଜ୍ଞ କରୁଥିଲେ, ତେଣୁ ଭଗବାନ ଆସି ସେ ରାତାରାତି ଶିଶୁ ଧନୁକୁ ଭାଙ୍ଗିଦେଇ ଗଲେ। ତେଣୁ କଂସ ଯେଉଁ ଚିନ୍ତା କରିଥିଲା ସେ ନାରଦଙ୍କୁ ଯେଉଁ କଥା କହିଛନ୍ତି ସେଇଟା ଭୁଲ ହେବନି ବୋଧେ, ବିଷ୍ଣୁରେ କୃଷ୍ଣଙ୍କୁ ଏଇଠି ହତ୍ୟା କରିବି, କିନ୍ତୁ ଯେତେବେଳେ ଖବର ପାଇଲା ଯେ କୃଷ୍ଣ 11 ବର୍ଷର ବାଳକ, ସେ କେବଳ ଯେ ଧନୁକୁ ଭାଙ୍ଗିଛି ତା ନୁହଁ, ସେଠି ବହୁତ ସୈନ୍ୟମାନେ ଥିଲେ, ସୈନ୍ୟମାନେ ମଧ୍ୟ ସେ ଯେଉଁ ଧନୁକୁ ଦୁଇଖଣ୍ଡ କରିଦେଲେ, କୃଷ୍ଣ ଏବଂ ବଳରାମ ଦୁଇଖଣ୍ଡ ଧନୁ ଧରିକିରି ସମସ୍ତଙ୍କୁ ମାରପିଟ କରି ସବାଟ କରିଦେଲେ, ସମସ୍ତଙ୍କୁ ହତ୍ୟା କରିଦେଲେ। ତେଣୁ ସେ ରାତିରେ ଆଉ କଂସ ଶୋଇପାରିଲା ନାହିଁ। ଭାଗବତ ବର୍ଣ୍ଣନା କରାଯାଇଛି, ଆଚାର୍ଯ୍ୟ ଟୀକାରେ କହିଛନ୍ତି, ସବୁ ବିଭିନ୍ନ ପ୍ରକାର ଦୁଃସ୍ୱପ୍ନ ଦେଖିଲା, ଦୁଃସ୍ୱପ୍ନ ଦେଖିଲା ନିଜ ମସ୍ତକ ନାହିଁ, ନିଜ ଶରୀରରେ କିଛି ମସ୍ତକ ନାହିଁ, ଏଇଭଳି ଭାବରେ ସବୁ ସ୍ୱପ୍ନ ଦେଖୁଛି, ଦୁଃସ୍ୱପ୍ନ ଦେଖୁଛି। ଯାହା ହେଉ ସକାଳ ହେଲା, ଧନୁଯଜ୍ଞ ତ ସରିଗଲା, ସକାଳ ହେଲା, ରଙ୍ଗମଞ୍ଚରେ ମଷ୍ଟ ମଲମାନେ ଆସି ପହଞ୍ଚିଗଲେ, ଚାଣର ମୁଷ୍ଟିକ ସବୁ ଆସି ପହଞ୍ଚିଗଲେ, ଏବଂ ସାମ୍ନାରେ ରହିଛି କୁବଳ ପିଡ଼ ରହିଛି ହାତୀ, 10,000 ହାତୀର ବଳ, ତାକୁ ତା ପୂର୍ବଦିନ ରାତିରେ ସବୁ ମଦ୍ୟପାନ କରିଛନ୍ତି, ଗୋଟିଏ ଥର କୃଷ୍ଣଙ୍କୁ ହତ୍ୟା କରିଦେବେ, ଏଇଭଳି ଭାବରେ ମାଉଦୁକୁ ତ ଟ୍ରେନିଂ ଦିଆଯାଇଛି। ତେଣୁ କଂସ ଭାବୁଛି ଆଚ୍ଛା ସେଇଟା ଗୋଟେ ଫେଲିଅର ହେଲା, ଏ ସେକେଣ୍ଡ ଟାଇମ୍ ଦେଖିବା ଚାନ୍ସ ନେବା। ତେଣୁ କଂସ ଯଦିଓ ଆସି ପହଞ୍ଚି ଯାଇଛି ମଞ୍ଚ ଉପରେ ବସିଛି, ବହୁତ ତୁଙ୍ଗ ବହୁତ ଉଚ୍ଚ ମଞ୍ଚରେ ବସିଛି, ଭୟ ରହୁଛି, ତଥାପି ହୋପ୍ ଏଗେନ୍ଷ୍ଟ ହୋପ୍, ଆଶା ରହୁଛି, ଆଶା ଆଶାର କ'ଣ ଆଶା ବଦଳେ ମଧ୍ୟ ମାନେ ହୋପ୍ ଏଗେନ୍ଷ୍ଟ ହୋପ୍ ଯେଉଁ ରହିଛି, ଆଶା ବିଫଳ ହେଲେ ମଧ୍ୟ ପୁଣି ଆଶା ସଞ୍ଚାର କରୁଛି, ତାର ଛାତି ଧଡ଼ ହେଉଛି ସବୁବେଳେ। ତେଣୁ କୃଷ୍ଣ ଖବର ପାଇବା, କୃଷ୍ଣ ଆସିଗଲେ କୁବୁଳା ଗୁଡ଼ ସାମ୍ନାରେ ଧାଇଲା, ଏଇଠି ବୋଧେ ମାରିଦେବ, କୁବୁଳା ଗୁଡ଼ ମାରିଦେବ, ତେଣୁ କୁବୁଳା ଗୁଡ଼କୁ ଭଗବାନ
ସବୁ ବୁଲେଇ ବୁଲେଇକି ଛୋଟ ପିଲା ଯେ ଆମର ହଳ ଯେମିତି ଗୋଟେ କଣ୍ଢେଇ ଧରି ବୁଲେଇ ଦେଉଛି, ସେଇଭଳି ଭାବରେ ଭଗବାନ କୁବୁଳା କୁଡ଼ରୁ ଶୁଣ୍ଡକୁ ଧରି ବୁଲେଇ ବୁଲେଇକି ହତ୍ୟା କରିଦେଲେ, ମାଉଣ୍ଟ ସତକୁ ହତ୍ୟା କରିଦେଲେ, ଏବଂ ଦୁଇଟି ଦାନ୍ତ ତାର ଉପାଡ଼ିକିରି ଭଗବାନ କୃଷ୍ଣ ଏବଂ ବଳରାମ ଦୁଇଟି ଦାନ୍ତ ଧରି ପ୍ରବେଶ କରୁଛନ୍ତି ରଙ୍ଗମଞ୍ଚରେ। ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମଲ୍ଲାନାମ ସନିହେ ଋଣାମ ନରବର ସ୍ତ୍ରୀଣାମ ସ୍ମରମୂର୍ତ୍ତିମାନ। ଏଇ ଭଗବାନ ଯଦିଓ ଏକ ରୂପରେ ଆସିଛନ୍ତି, କିନ୍ତୁ ସେଠି 12 ରୂପରେ ସେ ପ୍ରତିଭା ଦେଉଛନ୍ତି, 12 ରୂପ 12ଟି ରୂପ, କାରଣ ସେ ହେଉଛନ୍ତି ଦ୍ୱାଦଶ କ'ଣ ରସବୈଶ ସବୁ ରସ ସେ ହେଉଛି ଆଧାର। ତେଣୁ ଏହିଭଳି ଭାବରେ ଯେତେବେଳେ କଂସ ଦେଖୁଛି, କଂସ ମୃତ୍ୟୁ ଭୋଜପତେ ଭୋଜପତେ ଭୋଜବଂଶରେ ଇଏ ହେଉଛନ୍ତି କଂସ ଥିଲା ଭୋଜବଂଶରେ, ତେଣୁ ସିଏ ତାଙ୍କୁ ଯେତେବେଳେ ଦେଖୁଛି ସିଏ ସାକ୍ଷାତ ମୋର ମୃତ୍ୟୁ ଆସିଗଲା, ପାଖାପାଖି 19 ବର୍ଷ ତଳେ ଯେଉଁ ଆକାଶବାଣୀ ହେଇଥିଲା, ଅଶ୍ୟାସ୍ତୁ ଅଷ୍ଟମ ଗର୍ବ ହନ୍ତାଦା ବସ ଅବୁଦ୍ଧ ଆରି ମୂର୍ଖ ଦେବକୀ ବସୁଦେବଙ୍କ ବିବାହରେ ସେ ତାଙ୍କ ରଥକୁ ଚାଳନା କରି ନେଉଥିଲା, ତେଣୁ ଆକାଶବାଣୀ ହେଇଗଲା ତୁ ଯାହାକୁ ବହନ କରୁଛୁ ମୂର୍ଖ ତାଙ୍କର ଅଷ୍ଟମ ଗର୍ବ ତ ହତ୍ୟା କରିବ। ଆଉ ଯେତେବେଳେ ତାଙ୍କୁ ଦେଖିଦେଉଛନ୍ତି ବହୁତ ସୁନ୍ଦର ରୂପ, ସ୍ତ୍ରୀ ଲୋକମାନେ ଯେଉଁମାନେ ଭଗବାନ ସହିତ ମାଧୁର୍ଯ୍ୟର ସହ ସମ୍ବନ୍ଧିତ, ସେ ତାଙ୍କୁ ଦେଖି ତାଙ୍କର କନ୍ଦର୍ପ ଭାବ ଭଗବାନ କନ୍ଦର୍ପ ଭଳି ତାଙ୍କୁ ଆକର୍ଷିତ କରୁଛନ୍ତି। ସ୍ତ୍ରୀଣା ସ୍ମର ମୂର୍ତ୍ତିମା କନ୍ଦର୍ପ ଭଳି ଶୋଭନୀୟ ଦେଖାଯାଉଛି, ବହୁତ ସୁନ୍ଦର ଦେଖାଯାଉ ଶୋଭା ଦେଖାଯାଉଛନ୍ତି। କିନ୍ତୁ କଂସ ଯେତେବେଳେ ଦେଖୁଛି ସେ କହୁଛି ମୋର ମୃତ୍ୟୁ ଆସି ପହଞ୍ଚିଗଲା। ଯେତେବେଳେ ଭଗବାନ ଦେବଙ୍କ ଗର୍ଭରେ ଆସିଥିଲେ, ଅଷ୍ଟମ ଗର୍ଭରେ ଆସିଥିଲେ, ସେତେବେଳେ ସେ କଥା କହିଥିଲା, ଓହୋ ମେ ପ୍ରାଣ ହର ହରି ଗୁହା, ମୋର ଯେ ପ୍ରାଣକୁ ହରଣ କରିବ ସେ ଆର ଗୁହାରେ ରହିଛି, ସେ କଥା କହିଥିଲା। ବର୍ତ୍ତମାନ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି ଏତେ ସୁନ୍ଦର ରୂପ ରୂପ ରୂପର ବର୍ଣ୍ଣନା କଲେ ସରିବ ନାହିଁ, କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ, କିନ୍ତୁ କଂସ ଭାବୁଛି ଏ ମୋର ମୃତ୍ୟୁ ସାକ୍ଷାତ, ଭୟ କରିଯାଉଛି କୃଷ୍ଣ ହତ୍ୟା କରିବା ପୂର୍ବରୁ ସେ ମଧ୍ୟ ଭାବୁଥିଲା ଡେଇଁ ପଡ଼ି ପ୍ରାଣ କ'ଣ ସୁଇସାଇଡ଼ କରିଦେବି ବୋଲି ଚିନ୍ତା କରୁଥିଲା। ତେଣୁ ଯାହା ହଉ କୃଷ୍ଣ ଏବଂ ବଳରାମ ସେଠି ଯେଉଁ ମଥୁରାବାସୀମାନେ ରହିଛନ୍ତି ସେମାନେ କହୁଛନ୍ତି ଏତେ ସୁନ୍ଦର କମନୀୟ ରୂପ, ଏଇ ଯେଉଁ ମଲ୍ଲମାନେ ରହିଛନ୍ତି ବଜ୍ରଭଳି ଏମାନେ କ'ଣ ତା ସହିତ ଯୁଦ୍ଧ ମଲ୍ଲ କରିବା କଥା, ଏଇଟା ଅନ୍ୟାୟ, ଏଠି ଆମେ ରହିବା ଦେଶ ପଳାଇବା, ଏଇଭଳି ଭାବେ ଦଶମ ସ୍କନ୍ଧ 43 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ସବୁ ଏଭଳି କରୁଛନ୍ତି, ତେଣୁ କୃଷ୍ଣ ବଳରାମ ତାଣୁରୁ ମୁଷ୍ଟିକ ଆଉ ସହିପାରିଲେ ନାହିଁ। କୃଷ୍ଣ ବଳରାମର ଯେଉଁ ପ୍ରଶଂସା ହେଉଥିଲା ଯେଉଁ ବ୍ରଜବାସୀ ମଥୁରାବାସୀମାନେ ସେମାନେ କଂସର ଭୟ ଭୁଲିଗଲେ, ତେଣୁ ସେମାନେ ଖୋଲାଖୋଲି ଆରମ୍ଭ କଲେ, ବଡ଼ ପାଟିରେ କୀର୍ତ୍ତନ କରିବା ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ରାମ ହରେ ରାମ ରାମ। କଂସ ତେଣେ ତାହାର କ'ଣ କହିବା, କଂସ କଥା ଚାଣୁର ମୁଷ୍ଟିମାନେ ସହିପାରୁନାହାନ୍ତି, ଏତେ ତାଙ୍କର ପ୍ରଶଂସା ହେଉଛି କୃଷ୍ଣ ବଳରାମଙ୍କର। ତେଣୁ ସେ କହିଲେ କୃଷ୍ଣ ବଳରାମଙ୍କୁ ସମ୍ବୋଧନ କରି କହୁଛନ୍ତି, ହେ କୃଷ୍ଣ ହେ ବଳରାମ, ଆମେ ଶୁଣିଛୁ ତୁମେ ଗୋବର୍ଦ୍ଧନରେ ବୃନ୍ଦାବନରେ ବଣରେ ସବୁ ଗାଈ ଗୋଚାଳ କରୁଥିଲ, ବତ୍ସଚାରଣ କରୁଥିଲ, ଗୋଚାଳନ କରୁଥିଲ, ଛୋଟ ଛୋଟ ବାଳକମାନଙ୍କ ସହିତ ଖେଳୁଥିଲ, ବହୁତ କେତେଜଣ ଅସୁରୁ ମାରିଦେଇଥିଲ ବୋଲି ଶୁଣୁଛୁ, ଆଉ ଆମର ବର୍ତ୍ତମାନ ଆମ ରାଜା ଚାହୁଁଛନ୍ତି ତୁମ ସହିତ ଆମେ ଯୁଦ୍ଧ କରିବୁ, ମଲ୍ଲ ଯୁଦ୍ଧ କରିବୁ, ତେଣୁ ଆମେ ଯୁଦ୍ଧ କରିବା ତୁମ ସହିତ, ଆମ ସହିତ ଯୁଦ୍ଧ କରିବ, ମୁଁ ତୁମ ସହିତ ଚାଣ ଲୋକ ମୁଁ କୃଷ୍ଣଙ୍କ ସହିତ ଯୁଦ୍ଧ କରିବି, ମୁଷ୍ଟିକ ବଳରାମଙ୍କ ସହିତ ଯୁଦ୍ଧ କରିବେ। କୃଷ୍ଣ କହୁଛନ୍ତି ତୁମେ ଏତେ ବଡ଼ ବଡ଼ ବିରାଟ ବିରାଟ ଶରୀର ଆଉ ଛୋଟ ପିଲା, ଆଉ ତୁମ ସହିତ କ'ଣ ଯୁଦ୍ଧ କରିବାକୁ ଆମେ ଯୁକ୍ତ ଉପଯୁକ୍ତ, ଛୋଟ ପିଲା ସହ ଆମେ ମଲ୍ଲ ଯୁଦ୍ଧ କରିବୁ ନା, ଆଉ ନା ତୁମେ କ'ଣ ଛୋଟ ପିଲା, ତୁମେ ଛୋଟ ନୁହଁ, ତୁମେ ପିଲା ନୁହଁ, ତୁମେ ବାଳକ ନୁହଁ, ତୁମେ ବୃଦ୍ଧ ନୁହଁ, ଏଭଳି ଭାବରେ କଥା ହେଲା ପରେ ଭଗବାନ ତ ଯୁଦ୍ଧ କରୁଛନ୍ତି, ମଲ୍ଲ ଯୁଦ୍ଧ ଆମେ ପିଲାଦିନେ ପଢ଼ୁଥିଲୁ, ଆପଣମାନେ ପଢ଼ୁଥାଇ ପାରନ୍ତି, ଗଲେ ଯେଉଁ ଚାନ୍ଦର ମୁଷ୍ଟିକ ଯେଉଁ ବଜ୍ରାଘାତ କରୁଛନ୍ତି ତାଙ୍କ ମୁଷ୍ଟିକା ଆଘାତ କରୁଛନ୍ତି, ଯେମିତି ମତ ହସ୍ତକୁ କୁସୁମ ଫୁଲ ପକେଇ ଯେଉଁଭଳି ଭାବରେ ଲାଗିବ ସେଇଭଳି ଭାବରେ ଭଗବାନ ଲାଗୁଛି। ତେଣୁ ଭଗବାନ କୃଷ୍ଣ ଚାଣୁରୁ ହତ୍ୟା କଲେ, ବଳରାମ ମୁଷ୍ଟିକୁ ହତ୍ୟା କଲା ପରେ, ଆଉ ଦୁଇ ଜଣ ତିନି ଜଣଙ୍କ ସହିତ ଯୁଦ୍ଧ କଲା ପରେ, ସେମାନେ ମୃତ୍ୟୁବରଣ କଲା ପରେ ଆଉ ସବୁ ମଲ୍ଲମାନେ ପଳେଇଗଲେ, ଅଷ୍ଟମଲ୍ଲ ଥିଲେ, ତେଣୁ ଭଗବାନ କୃଷ୍ଣ ଡେଇଁକିରି ଡେଇଁ ପଡ଼ିଲେ, ସେ ମଞ୍ଚ ଉପରୁ ପଡ଼େଇଲେ ତୁଙ୍ଗା ଭାଗବତକୁ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ମଧ୍ୟ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ସେ ମଞ୍ଚକୁ ପଳାଇଲେ ତାଙ୍କୁ ଗୋଟିଏ ମୁଷ୍ଟିରେ ତାଙ୍କୁ ପ୍ରାଣ ଚାଲିଯାଇଛି। ଭଗବାନ ସବୁ କ'ଣ ଯୁଦ୍ଧ କରିବ, ତାର ଚୁଟିକୁ ଧରି ତଳକୁ ଫିଙ୍ଗି ଦେଇଛନ୍ତି ଏବଂ ଭଗବାନ ତା ଉପରେ ଡେଇଁ ପଡ଼ିଛନ୍ତି। ଏବଂ ଯେତେବେଳେ ଫିଙ୍ଗିଲା ବେଳେ ତା ମୃତ୍ୟୁ ତା ପ୍ରାଣ ଚାଲିଯାଇଛି, କିନ୍ତୁ ମଥୁରାବାସୀମାନେ ଏତେ ଭୟ କରିଛନ୍ତି, ତଥାପି ସେ ଭାବୁଛନ୍ତି କଂସ କାଳେ ଜୀବିତ ଅଛି। ତେଣୁ ଭଗବାନ କ'ଣ କଲେ, ତାର ଚୁଟିକୁ ଧରିକିରି ସେ ମଲ୍ଲ ଚାରିପଟେ ଘୋଷାରି ଘୋଷାରି ନେଇଗଲେ। ଅସୁବର୍ଯ୍ୟସ୍ୱର ବ୍ୟାୟାମ ବୋଲି କୁହାଯାଇଛି, ତୃତୀୟ ସ୍କନ୍ଧରେ ବୁଦ୍ଧ କଥା କହିଛନ୍ତି। ଏହିଭଳି ଭାବରେ କଂସକୁ ହତ୍ୟା କଲା ପରେ ଛୟାଳିଶ ଅଧ୍ୟାୟ, ଚଉରାଳିଶ ଅଧ୍ୟାୟରେ କଂସକୁ ହତ୍ୟା ବର୍ଣ୍ଣନା କରାଯାଇଛି। ଛୟାଳିଶ ଅଧ୍ୟାୟରେ ଭଗବାନ କୃଷ୍ଣ ଏବଂ ବଳରାମ ଯିବେ, ତାଙ୍କର ପିତା ବସୁଦେବ ଦେବକୀ ପିତାମାତାଙ୍କୁ ବନ୍ଦୀ କରିଥିଲେ କଂସ, ତାଙ୍କୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି। ଦଶମ ସ୍କନ୍ଧ ଛୟାଳିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଛୟାଳିଶ ନା ପଇଁଚାଳିଶ ଅଧ୍ୟାୟ ଚଉରାଳିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବସୁଦେବ ଦେବକୀ ବସୁଦେବଶ୍ଚ ବିଜ୍ଞା ଜଗଦୀଶ୍ୱର ମୃତ ସମ୍ବୋଧନ ପୁତ୍ର ଶିଶୁଦାତନ ସଙ୍କିତ। ଯେଉଁ ବସୁଦେବ ଦେବକୀ ଭାବିଲେ ଆମର ପୁତ୍ର ଆସିଛନ୍ତି, ତାଙ୍କୁ ଆଲିଙ୍ଗନ କରିବେ, କାରଣ ଏଗାର ବର୍ଷ କାଳ ତାଙ୍କଠାରୁ ସେ ବିରହରେ ରହିଛନ୍ତି। ଆଜି ତାଙ୍କୁ ଦେଖି ତାଙ୍କର ବହୁତ ଆଗ୍ରହ ଆସୁଛି ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ ମୃତ ସମ୍ବୋଧନ ପୁତ୍ର ଶଶୁଦାତି ନ ସଙ୍କିତ, କିନ୍ତୁ ସଙ୍କିତ ହୋଇଗଲେ ଇଏ ଆମ ପୁତ୍ର ନୁହଁନ୍ତି ହେଉଛି ଭଗବାନ। ତାପରେ ଯେମିତି ଦଶରା ମା ଭଗବାନଙ୍କୁ ସ୍ତୁତି କରିବା ପାଇଁ ଆରମ୍ଭ କରିଥିଲେ, ମା ଭଗବାନ ତାଙ୍କର ବୈଷ୍ଣବୀ ମାୟାକୁ ବିସ୍ତାର କରିଦେଇଥିଲେ, ସେହିଭଳି ଭାବରେ କୃଷ୍ଣ ମଧ୍ୟ ଏଇ ବୈଷ୍ଣବୀ ମାୟାକୁ ବିସ୍ତାର କରିଦେଲେ। ଆମ କଥା ସରିଯିବ, କଥା ସରିଯିବ, ହରି ହରିବ ଭଗବାନ କଥା ସରିଯିବ। ଭଗବାନ ଏଭଳି ଭାବରେ ମାୟା ବିସ୍ତାର କରିଦେଲେ, ଦେବକୀ ବସୁଦେବ ପୁଣି ଭୁଲିଗଲେ କି ଭଗବାନ ବୋଲି, ତେଣୁ ତାଙ୍କୁ ଆଲିଙ୍ଗନ କଲେ। ଭଗବାନ ସବୁ କ୍ଷମା ପ୍ରାର୍ଥନା କଲେ, ପୁତ୍ର କର୍ତ୍ତବ୍ୟ ହେଉଛି ପିତାମାତାଙ୍କର ସେବା କରିବା, କିନ୍ତୁ ଆମେ ଅଧମ ଆପଣଙ୍କ ସେବା କରିପାରିଲୁ ନାହିଁ, ଏଇଭଳି ଭାବରେ କହିବାରୁ ପିତାମାତା ତାଙ୍କ ମାନେ ବହୁତ ଆବେଗରେ ତାଙ୍କୁ ଆଲିଙ୍ଗନ କରିଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ଲୀଳା ରହିଛି। ଦେବକୀ ଏବଂ ବସୁଦେବ ସେ ଭଗବାନଙ୍କର ଏଇ ବାଲ୍ୟଲୀଳାଟାକୁ ଆସ୍ୱାଦନ କରିପାରିନଥିଲେ, କିନ୍ତୁ ନନ୍ଦ ଏବଂ ଯଶୋଦା ସେ ବାଲ୍ୟଲୀଳାକୁ ଆସ୍ୱାଦନ କରିଥିଲେ। ସେଥିପାଇଁ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନ ପଚାରିଥିଲେ। ତେଣୁ ଆମର ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି, ଆମେ ଯେତେବେଳେ ସେ ସମ୍ବନ୍ଧରେ ସମ୍ବନ୍ଧିତ ହୋଇଯିବା ସେତେବେଳେ ମଧ୍ୟ ଏହି ରସ ଆସ୍ୱାଦନ କରିବା। ତେଣୁ ଆମର କଥା ବିଶ୍ରାମ ଦେବା, ଅନ୍ୟ କାର୍ଯ୍ୟ ସବୁ ରହିଛି, ତେଣୁ ତା ପୂର୍ବରୁ ପଚାରିବା କିଛି କାହାର ସନ୍ଦେହ ରହିଛି ବା କୋଶ୍ଚିନ୍ ଅଛି। କିନ୍ତୁ ଦ୍ରୋଣ ଏବଂ ଧାରା ଇଏ ହେଉଛି ନନ୍ଦ ଏବଂ ଦଶରା, ଦ୍ରୋଣ ଧାରା ହେଉଛି ନନ୍ଦ ଦଶରା। କୃଷ୍ଣସୁତବା ସେ କଶ୍ୟପ ଏବଂ ଅଦିତ୍ୟ ଉପରେ ଆସିଥିଲେ, ତାପରେ ସେ ବସୁଦେବ ଏବଂ ଦେବକୀ ଉପରେ ଆସିଥିଲେ। କଶ୍ୟପ ଅଦିତି ସେ ଥିଲେ ସୁତବା ଏବଂ କୃଷ୍ଣୀ, ଏବଂ ପୁଣି କୃଷ୍ଣଙ୍କର ପିତାମାତା ହୋଇଥିଲେ ଦେବକୀ ଏବଂ ବସୁଦେବ। ଯେସବୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ହୋଇଥିଲେ, ସେଥିରେ ଦ୍ୱିତୀୟ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ହୋଇଥିଲେ, ଏଇନା ତୃତୀୟ ଅଧ୍ୟାୟରେ ଭଗବାନ ଆବିର୍ଭାବ ହୋଇଥିଲେ, ଦେବକୀ ଏବଂ ବସୁଦେବ ତାଙ୍କୁ ସ୍ତୁତି କରିଥିଲେ। ତେବେ ସେଇଠି ସେ କହିଛନ୍ତି ଯେ ତ୍ୱମେବ ପୂର୍ବେ ସ୍ୱର୍ଗେଭୁ କୃଷ୍ଣୀ ସ୍ୱୟଂ ସତେ ତଦାୟମ ସୁତବା ରାମଣ କ'ଣ ପ୍ରଜାପତି ଅକଣସ ସ୍ୱାଗୁ ମନ୍ତରରେ ତମେ ଥିଲ କୃଷ୍ଣୀ ଥିଲ ଏବଂ ପିତା ଥିଲେ ସୁତପା, ତମେ ବାର ହଜାର ବର୍ଷ ଧରି ତପସ୍ୟା କରିଥିଲ ଏବଂ ମୁଁ ତମ ପାଖରେ ଏହି ରୂପରେ ଆବିର୍ଭାବ ହୋଇଥିଲି। ଯେଉଁ ରୂପରେ ଭଗବାନ ମଥୁରାର ବନ୍ଦୀଶାଳରେ କଂସର ବନ୍ଦୀଶାଳରେ ଆବିର୍ଭାବ ହୋଇଥିଲେ, ସେହି ରୂପରେ ଭଗବାନ ପ୍ରଥମେ ଆବିର୍ଭାବ ହୋଇଥିଲେ। ତେଣୁ ଏଇଟା ତମକୁ ମନେ ପକାଇଲା ପାଇଁ ମୁଁ ଏହି ରୂପରେ ଆସିଲି। ତେଣୁ ମା ଯେତେବେଳେ କହିଲେ ତମେ ପ୍ରାକୃତ ଶିଶୁ ହୋଇଯାଅ, ତାପରେ ସେ ଛୋଟ ଶିଶୁ ହୋଇଯାଇଥିଲେ। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରିଥିଲେ
କୃଷ୍ଣ
ନା ଭାଗବତରେ ସବୁ ବୈଦିକ ଶାସ୍ତ୍ରର ସାର କିଛି ରହିଛି ନା, ଅଠର ହଜାର ଶ୍ଳୋକ ଲକ୍ଷ ଲକ୍ଷ ଶ୍ଳୋକରେ କଥା ସବୁ ରହିଛି, ହରିବଂଶ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କରେ ସବୁ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ନା। ସେ ଦ୍ରୋଣ ଏବଂ ବସୁ ସେମାନେ ବସୁ ନା କାଗଜ ଚାଷ୍ମୀ, ଏଇ ଭୀଷ୍ମଦେବ ଇତ୍ୟାଦି ଏମାନେ ସବୁ ଅଷ୍ଟ ବସୁ ଥିଲେ।
ଯେଉଁ ଗଙ୍ଗାଦେବୀ ଯେଉଁ ସବୁ ତାଙ୍କର ପୁତ୍ରମାନଙ୍କୁ ସବୁ ଗଙ୍ଗାଦେବୀ ଗଙ୍ଗା ନଦୀରେ ବସେଇ ଦେଉଥିଲେ, ଏମାନେ ସବୁ ଅଷ୍ଟବସୁ, ପୂର୍ବଜନ୍ମରେ ଅଷ୍ଟବସୁ ଥିଲେ। ଏ ଯେଉଁ ବଶିଷ୍ଠଙ୍କର କାମଧେନୁ ଗାଭୀକୁ ଚୋରେଇବା ପାଇଁ ଚେଷ୍ଟା କରିଥିବାରୁ କିଛି ଅଭିଶପ୍ତ ହୋଇଥିଲେ, ଏମାନେ ବସୁ ଭଗବତର ବସୁନା ପଦକାଶ ଚାଷିନି, ବିଜୁଳି ସବୁ ରହିଛନ୍ତି, ଏମାନେ ସବୁ ବସୁ, ବହୁତ ତେଜ ତାଙ୍କ ରହିଛି ତାଙ୍କ ଶରୀରରେ। ଆମର ଯେଉଁ ଶରୀରରେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଯେଉଁ ପାଞ୍ଚଟି ତତ୍ତ୍ୱ ରହିଛି, ଭୂମି ତତ୍ତ୍ୱ ଅଧିକା ରହିଛି, କିନ୍ତୁ ତାଙ୍କ ଶରୀରରେ ଅଗ୍ନି ତତ୍ତ୍ୱ ଅଧିକା ରହିଛି, ତେଣୁ ସେମାନେ ଅଗ୍ନି ଭଳି ରହୁଛନ୍ତି, ଅଗ୍ନିବତ ଜୀବନ ରହିପାରିବ। ଯେମିତି ଭଗବାନ କୃଷ୍ଣ ବର୍ତ୍ତମାନ ନନ୍ଦ ଦଶଧାମ ପୁତ୍ର ହେଇକି ରହିଛନ୍ତି ଏବଂ ଦେବୀ ଅସୁର ପୁତ୍ର ହେଇକି ରହିଛନ୍ତି, ତଥାପି ତାଙ୍କର ଭଗବତା ରହିଛି ନା ସେଇଭଳିଆ
ସେଇଭଳିଆ
ଅଶୀ ଲକ୍ଷ ଜନ୍ମ ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ପଦପରାଣରେ ବର୍ଣ୍ଣନା କରାଯାଇଛି। ଏଇ ପ୍ରଶ୍ନଟି ବିଦୁର ପଚାରିଥିଲେ, ଯାହା ହଉ ଏଇ ଏଇ ପ୍ରଶ୍ନଟା ହେଉଛି, ଏ ପ୍ରଶ୍ନଟାର ସମାଧାନ ଯେତେ କଲେ ମଧ୍ୟ ସେ ତାର ସମସ୍ତ ସମସ୍ତ ଶଙ୍କା ଦୂର ହେଉନାହିଁ। ଏଇଟା ସନାତନ ଗୋସ୍ୱାମୀ ପଚାରିଥିଲେ ବା ମହାରାଜ ମହାପ୍ରଭୁ ପଚାରିଥିଲେ, ଏଇ କଥା ସମସ୍ତେ ପଚାରୁଛନ୍ତି। ଏଇ ପ୍ରଶ୍ନ ସାଧାରଣତଃ ଏଇ ପ୍ରଶ୍ନରେ ପଚାରିବା କଥା, ଆମେ ତ ଭଗବାନଙ୍କ ଅଂଶ ନା, ଆପଣ କ'ଣ କହିଲେ ଦୂର ମାନଙ୍କ ପାଇଁ କାହିଁକି କ'ଣ କହିଲେ ରହୁନାହାନ୍ତି ମାନବ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି ଦୁର୍ଲଭ ସେ ଜାଣିଲେ ସିନା, ମନୁଷ୍ୟ ଜନ୍ମ ଦୁର୍ଲଭ ହେଇକି ସେ ସବୁ ଜାଣିଲେ ସିନା, ଆମେ ସିନା ଜାଣୁଛେ, ଯେଉଁମାନେ ଟିକେ ଆସିଛେ ସେମାନେ ଜାଣିଲେ ଦୁର୍ଲଭ ଜନ୍ମ ବୋଲି, ନହେଲେ କେତେ ଜଣ ଆମେ ସବୁ ଦୁର୍ଲଭ ଜନ୍ମ ବୋଲି ସେମାନେ କହୁଛନ୍ତି ପଶୁପକ୍ଷୀ ବା ହବା ଭଲ କିଛି ଅସୁବିଧା ନାହିଁ। ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ କଲେ ଯାଉଥିଲେ, ସେତେବେଳେ ଯେତେବେଳେ କହୁଥିଲେ କଥା, ଯଦି ଆମେ ଏଇ ଜନ୍ମରେ ଯଦି ସତର୍କ ନ ହେବା ତାହେଲେ ଆମେ ଏଇ ଜନ୍ମ ପରେ ପଶୁଜନ୍ମ ହେଇଯିବା। ସେମାନେ ପ୍ରଶ୍ନ କରନ୍ତି ପଶୁଜନ୍ମ ଏଠି କ'ଣ ଅସୁବିଧା, ପଶୁଜନ୍ମ ଆନନ୍ଦ ରହିଛି। ଲୋକମାନେ ଏତିକି ଜାଣିପାରନ୍ତି ନାହିଁ ପଶୁ ଆଉ ମନୁଷ୍ୟ ମଧ୍ୟ ତଫାତ କ'ଣ ଜାଣିପାରନ୍ତି ନାହିଁ, ତେଣୁ ମନୁଷ୍ୟ ଜୀବନ କିଏ ଦୁର୍ଲଭ କି ଜାଣିଛି, ତେଣୁ ଯେଉଁମାନେ ଜାଣୁଛନ୍ତି ମନୁଷ୍ୟ ଜନ୍ମ ଦୁର୍ଲଭ ସେମାନେ ଭଗବାନଙ୍କ ଭଜନ କରିବେ। ଦୁର୍ଲଭ ମନୁଷ୍ୟ ଜନ୍ମ ଏ ଉଦ୍ଦିଷ୍ଟ ହେଉଛି ଭଗବାନଙ୍କ ଭଜନ କରିବା ପାଇଁ। ଦୁର୍ଲଭ ମାନବ ଜନ୍ମ ଲଢ଼ିଆ ସଂସାରେ କୃଷ୍ଣ ନାମ ଖେଳୁ ସୁଖ ଯେଉଁମାନେ ଜାଣୁଛନ୍ତି ମନୁଷ୍ୟ ଜନ୍ମ ଦୁର୍ଲଭ, ଅଶୀ ଲକ୍ଷ ଜନ୍ମ ପାର ହେଲା ପରେ ମନୁଷ୍ୟର ଯେଉଁ ଚେତନା ରହିଛି ଗୋଟେ ଉନ୍ନତ ଚେତନା, ଯେଉଁ ଅନ୍ୟ ଅଶୀ ଲକ୍ଷ ଜୀବ ରହିଛନ୍ତି ତାଙ୍କର ଚେତନା ନିମ୍ନ ଚେତନାରେ ଅଛନ୍ତି, ଯାହାକୁ ଦୁଇଟି ନିମ୍ନ ଚେତନା ବୋଲି କୁହାଯାଏ, ସେ ହେଉଛି ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, କଭର୍ଡ କନସିଅସନେସ୍ ସଙ୍କେତ କନସିଅସନେସ୍। କିନ୍ତୁ ଜଣେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ସେ ଗୋଟେ ମୁକୁଳିତ ଚେତନା ପ୍ରାପ୍ତ ହେଉଛି, ଯାହାକୁ ବ୍ଲଡିଂ କନସିଅସନେସ୍ ବୋଲି କୁହାଯାଉଛି, ଗ୍ରୁମିଂ କନସିଅସନେସ୍। ତେଣୁ ଏଇ ଚେତନାରେ ଆମକୁ ସୁଯୋଗ ଦିଆଯାଇଛି, ଏଇ ଚେତନାକୁ ଆମେ ଜାଗ୍ରତ କରିପାରିବା, ଉନ୍ନତ କରିପାରିବା। ଏଇ ଚେତନାକୁ ଯେତେବେଳେ ସାଧୁସଙ୍ଗ ମାଧ୍ୟମରେ ଆମେ ଚେତନାକୁ ଉନ୍ନତ କରିବା, ମୁକୁଳିତ ଚେତନା ସ୍ତରରୁ ସେ ଯିବ ବିକଶିତ ଚେତନା ସ୍ତରକୁ ଆସିବ। ବିକଶିତ ଚେତନା କହିଲେ ବ୍ଲୁଜମିଂ କନସିଅସନେସ୍। ତେଣୁ ଏଇ ବିକଶିତ ଚେତନାରେ ଜଣେ ଯେତେବେଳେ ଭଗବାନଙ୍କୁ ଭଜନ କରୁଛନ୍ତି ବିକଶିତ ଚେତନା ସ୍ତରକୁ ଆସୁଛନ୍ତି, ବିକଶିତ ଚେତନା ଯେତେବେଳେ ପୂର୍ଣ୍ଣ ବିକଶିତ ହେଇଯିବ ତାକୁ ପୂର୍ଣ୍ଣ ବିକଶିତ ଚେତନା ବୋଲି କୁହାଯାଉଛି, ଫୁଲି ବ୍ଲୁଜମିଂ କନସିଅସନେସ୍। ଏଇ ପୂର୍ଣ୍ଣ ବିକଶିତ ଚେତନା ହେଉଛି କୃଷ୍ଣ ଚେତନା। ଏଇ କୃଷ୍ଣ ଚେତନା ଯେଉଁ ଆମର ସଙ୍ଗରେ ନାମ ହେଉଛି କୃଷ୍ଣ ଚେତନା, ଏଇ କୃଷ୍ଣ ଚେତନା ହେଉଛି ପୂର୍ଣ୍ଣ ବିକଶିତ ଚେତନା। ତେଣୁ ଯେଉଁମାନେ ଭଗବାନ ଭଜନ କରୁନାହାନ୍ତି ବା ଏସବୁ କରୁନାହାନ୍ତି କାରଣ ତାଙ୍କର ଚେତନା ସେଇ ଯଦିଓ ମନୁଷ୍ୟ ଜନ୍ମ ପାଇଛନ୍ତି ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହୋଇଛନ୍ତି କିନ୍ତୁ ସେଇଟା ପଶୁ ଚେତନା ସହିତ ସମାନ। ଆହାର ନିଦ୍ରା ଭୟ ମୈଥୁନଞ୍ଚ ସମାନ ଏତ ପଶୁବି ହରଣ ଧର୍ମ କି ତେଷାମ ଅଧିକ ବିଶେଷ ଧର୍ମଣ ହୀନ ପଶୁବି ସମାନ। ଯଦି ମନୁଷ୍ୟକୁ ସେଥିପାଇଁ କୁହାଯାଏ ନା ନିଜ ସୋସିଆଲ ଆନିମଲ, କାରଣ ପଶୁଜନ୍ମ ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ପ୍ରଭୁପାଦ ମହାରାଜ ଯେମିତି କହିଛନ୍ତି, ଯେଉଁମାନେ ଡାରୁ କହିଲେ ଯେ ମାଙ୍କଡ଼ରୁ ଯେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଏ କିଛି ପରିମାଣ ସେଇଟା ଠିକ୍, ମାଙ୍କଡ଼ର ପରଜନ୍ମ ହେଉଛି ମନୁଷ୍ୟ ଜନ୍ମ, କିନ୍ତୁ ମାଙ୍କଡ଼ରୁ ଯେଉଁମାନେ ମନୁଷ୍ୟ ହେଇଛନ୍ତି ସେମାନେ ହେଉଛନ୍ତି ତାଙ୍କର ତମଗୁଣ ଅଧିକ ରହିଛି। କିନ୍ତୁ ଯେଉଁମାନେ ବାଘ ସିଂହ ଇତ୍ୟାଦି ପରେ ଜନ୍ମରେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି ସେମାନଙ୍କର ରଜଗୁଣ ଅଧିକ ରହିଛି। ଯେଉଁମାନେ ଗାଈ ବଳଦ ଇତ୍ୟାଦି ପରଜନ୍ମରେ ମନୁଷ୍ୟ ଜନ୍ମର ଗୋଟେ ଗାଈ ମୃତ୍ୟୁବରଣ କଲା, ତେଣୁ ପରଜନ୍ମ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବ। ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବେ ସେମାନଙ୍କର ସତ୍ୱଗୁଣ ପ୍ରାଧାନ୍ୟ ରହିଛି, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି। ତେଣୁ ବିଶେଷ ଭାବରେ ଯେଉଁମାନଙ୍କର ସତ୍ୱଗୁଣ ପ୍ରାଧାନ୍ୟ ରହିଛି ସେମାନେ ଏସବୁ ଗୁଣକୁ ଏସବୁ ପ୍ରତ୍ୟେକ ବୁଝିପାରିବେ। ସତ୍ତା ସନ୍ଦେହ ଜ୍ଞାନ ସତ୍ୱଗୁଣର ଅଧିକ ଯେଉଁମାନଙ୍କର ରହିବ ସେମାନେ ଏଇ ସବୁ ସତ୍ସଙ୍ଗ ଇତ୍ୟାଦି କରିବା ପାଇଁ ଆଗ୍ରହ ପ୍ରକାଶ କରିବେ। ବିଭିନ୍ନ ପ୍ରକାର ନେଚରର ଲୋକ ରହିଛନ୍ତି ନା, ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ସେ ପ୍ରଶ୍ନ ପଚାରିଛନ୍ତି, ତେଣୁ ଭଗବାନ ତାର ଉତ୍ତରରେ କହିଛନ୍ତି ସେ କଥା, ତ୍ରିବିଧା ଭଗବତୀ ଶ୍ରଦ୍ଧା, ତିନି ପ୍ରକାର ବ୍ୟକ୍ତି ରହିଛନ୍ତି, ଦେହିନାଂଶା ସ୍ୱଭାବତା, ପୂର୍ବ ଜନ୍ମର କର୍ମଫଳ ଅନୁସାରେ ତାଙ୍କର ସ୍ୱଭାବ ରହିଛି, ସାତ୍ୱିକୀ ରାଜସ ଚୈବ ତାମସୀ ତିଥି ତାଙ୍କ ଶୁଣୁ, କାହାର ସାତ୍ୱିକ ଶ୍ରଦ୍ଧା ରହିଛି, କାହାର ରାଜସିକ ଶ୍ରଦ୍ଧା ରହିଛି, କାହାର ତାମସିକ ଶ୍ରଦ୍ଧା ରହିଛି। ଯଦନ୍ତି ସାତ୍ୱିକା ଦେବା, ଯେଉଁମାନେ ସାତ୍ୱିକ ଶ୍ରଦ୍ଧା ରହିଛି ସେମାନେ ବିଭିନ୍ନ ଦେବଦେବୀମାନଙ୍କର ପୂଜା କରୁଛନ୍ତି। ଭୂତ ଯକ୍ଷ ରକ୍ଷା ରାଜସା, ରଜଗୁଣର ଯେଉଁମାନଙ୍କର ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରକ୍ଷା ସେମାନେ ପୂଜା କରିବେ, ଏବଂ ଭୂତ ପ୍ରିୟତ ଗଣସ୍ଥାନରେ ଯଦନ୍ତି ତାମସା ଜଣା, ଯେଉଁମାନେ ତମଗୁଣ ପୂର୍ବ ଜନ୍ମରେ ବାନର ଥିଲେ ତମଗୁଣ ରହିଛି ତେଣୁ ସେମାନେ ଭୂତ ପ୍ରତିମାନ ପୂଜା କରିବେ। ତେଣୁ ଏଭଳି ଭାବରେ ଯିଏ ଯେଉଁ ସ୍ତରରେ ଥାଆନ୍ତୁ ନା କାହିଁକି, ଯିଏ ସତ୍ୱିକ ହୁଅନ୍ତୁ ରାଜସିକ ହୁଅନ୍ତୁ ତାମସିକ ହୁଅନ୍ତୁ, ଜଣେ ଯଦି ସତ୍ସଙ୍ଗ କରିଦେଲା କୌଣସି ଭାଗ୍ୟ କର୍ମରେ, ଆମେ ଏ କଥା ଦଶମ ସମୟ ପଚାଶ ହଜାର କହିଲି, ଯଦି ଜଣେ ସତ୍ସଙ୍ଗ କରିଦେଲା ତାହେଲେ ତାର ଏଇସବୁ ଚିନ୍ତା ଉଦ୍ରେକ ହେବ, ତେଣୁ ସେ ଭଗବାନ ବଦଳ କରିବ। କେତେ ଜଣ ଲୋକ ଜାଣୁଛନ୍ତି ଏଇଟା ହଁ,
ଯେତେବେଳେ ମାନବ ଜୀବନଟା ଇନଭାଲ୍ୟୁବଲ ବା ଏକ୍ସଟ୍ରିମଲି ସିଗ୍ନିଫିକାଣ୍ଟ, ଏଇ ରିଅଲାଇଜେସନ ଲୋକର ଆସୁନାହିଁ, ସେ କୃଷ୍ଣ କନସିୟସନେସ ପ୍ରବେଶ କରିବ, ଏହାର କାରଣ କ'ଣ? ପ୍ରଭୁ ଯଦି ମଧ୍ୟ କ୍ଷମା କରିବେ ଯେ ଗୁରୁ କୃଷ୍ଣ ପ୍ରସାଦ ପାଇ ଭକ୍ତିଲତା ବିଜୟ ଯେଉଁ କନସେପ୍ଟଟା ରହିଛି ସେ ଇନକନସିବଲ କନସେପ୍ଟ, ଭଗବାନଙ୍କର କୃପା ଆଉ ଗୁରୁଦେବଙ୍କ କୃପା, ସାଧୁମାନଙ୍କ କୃପା, ଏଇ ସବୁ କୃପା ଗୁଡ଼ାକ ଏଗୁଡ଼ା ଆବଷ୍ଟ୍ରାକ୍ଟ ସବୁ ସାଇକୋଲୋଜିକାଲ ଆସପେକ୍ଟ ତାକୁ ଡିଫାଇନ୍ କରିହେବ, ମେଟେରିଆଲି ତାକୁ ଡିଫାଇନ୍ କରାଯାଇପାରିବ। ସୋ ଏସବୁ ଇନକନସିବଲ ଫ୍ୟାକ୍ଟର୍ସ ଇନଭଲ୍ଭ ରହୁଛି ଗୋଟେ ଜୀବକୁ କୃଷ୍ଣ କନସିୟସନେସ୍ ଆଣିବା ପାଇଁ, ଆମେ ଯାହା କହୁଛେ ତାକୁ ଆମେ ଏଇ ପ୍ରକାର ଆର୍ଥମେଟିକ ବା ମ୍ୟାଥମେଟିକ୍ସ ବୁଝେଇ ପାରିବା ନାହିଁ ଯେ ଜଣେ କାହିଁକି କୃଷ୍ଣ କନସିୟସନ ଆସୁନି, ଭଗବାନଙ୍କର ଗୋଟେ କୃପା ସଡନ୍ଲି ଆସେ, କେଉଁ ସମୟରେ ଆସେ, ଭଗବାନଙ୍କର ଡିସ୍କ୍ରିପ୍ସନ୍ଟା ସେ କେମିତି ହେବାକୁ ଆପ୍ଲାଏ କରନ୍ତି ସେଇଟା ଗୋଟେ ହ୍ୟୁମାନ ବ୍ରେନ୍ ଭିତରେ ତାକୁ କନସିଭ୍ କରିହେବ। ତେଣୁ ଭଗବାନ କୃଷ୍ଣଙ୍କର କରୁଣା, ଗୁରୁଦେବଙ୍କର କୃପା, ଗୁରୁଦେବ ଯେତେବେଳେ କୃଷ୍ଣଙ୍କର ରିପ୍ରେଜେଣ୍ଟେଟିଭ ତାଙ୍କର କୃପା ସାଧୁମାନଙ୍କ କୃପାର ପ୍ରଭାବରେ ଗୋଟେ ଲୋକ କୃଷ୍ଣ ଚେତନ ବିଷ ବା ଏ ପ୍ରଶ୍ନଟା ମନକୁ ତା'ର ଗୋଟେ ପ୍ରଶ୍ନ ସୃଷ୍ଟି କରିବ ସନାତନ ଗୋସ୍ୱାମୀ ମ୍ୟାଟେରିଆଲି ଗୋଟେ ହାଏଷ୍ଟ ଅର୍ଡ଼ର୍ରେ ସେ ଥିଲେ ମାନେ ହାଇଲି ଡେଜିଗ୍ନେଟେଡ୍ ପ୍ରଧାନମନ୍ତ୍ରୀ, ସେ ଆସିକି ପ୍ରଶ୍ନ ପଚାରୁଛନ୍ତି ଚେତନ ବାବୁଙ୍କ ପାଖରେ, ସେ ବୁଝିପାରିଲେ ହୁ ଆମ ଆଏ, ସେ କୃଷ୍ଣଟା ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅବସ୍ଥାରେ ହିଁ ଆସୁଛି ଏ ବର୍ଷ, ମାନେ ଦୁଃଖରେ ସେ ଅଭିଭୂତ ହେଇନାହାନ୍ତି, ଗୋଟେ ହାଇଏଷ୍ଟ ମ୍ୟାଟେରିଆଲ ପୋଜିସନ୍ରେ ସେ ଆସି ମହାପ୍ରଭୁଙ୍କ ପାଖରେ ପହଞ୍ଚନ୍ତି, ମୋତେ କୁହନ୍ତୁ ହୁ ଆମ ଆଏ, ମହାପ୍ରଭୁ ସ୍ଥିର କହିଲେ ନାଇଁ ଜୀବ ସ୍ୱରୂପ କୃଷ୍ଣ ନିର୍ଦ୍ଧାର ଇଏ ସେ ସର୍ଭାଣ୍ଟ ଅଫ୍ ଲର୍ଡ଼ କୃଷ୍ଣ, ମୋତେ ଲର୍ଡ଼ କୃଷ୍ଣଙ୍କ ସର୍ଭାଣ୍ଟ ସବୁବେଳେ ଏଥିନ ରିଲେସନ୍ସିପ୍ ରହିଛି। ଏ ମ୍ୟାଟେରିଆଲ ୱାର୍ଲ୍ଡରେ ଲୋକମାନେ ଆମ ହେଉଛି ସର୍ଭାଣ୍ଟ ଆଉ ଦି ମ୍ୟାଟେରିଆଲ ୱାର୍ଲ୍ଡ, ମାନେ ଗଭର୍ଣ୍ଣମେଣ୍ଟ ସର୍ଭାଣ୍ଟ ହେଉ ଯେଉଁ ସର୍ଭାଣ୍ଟ ହେଉ ସେମାନେ ଯେମିତି ଅଲଗା ବିଷୟରେ ମାଷ୍ଟର୍ ଅଫ୍ ଦିସ୍ ମ୍ୟାଟେରିଆଲ ୟୁନିଭର୍ସ, ସର୍ଭାଣ୍ଟ କେହି ନୁହଁ ମାଷ୍ଟର୍ ସମସ୍ତ, ଏ ସର୍ଭାଣ୍ଟର ଡେଫିନେସନ୍ଟାକୁ ସେ ବୁଝିପାରିଲା, ସେ ରିଅଲାଇଜେସନ୍ ଆସିଲା ବୋଲି ସେ ଡେଭଲପ୍ କରିପାରିବ, ଆମର ଯେଉଁ ପ୍ରଣାଳୀ ସବୁ ନିର୍ମାଣ କରାଯାଇଛି। ସ୍ପେସିଫିକ୍ କ୍ୱେଶ୍ଚିନ୍ ଥିଲା କି କାହିଁକି ଲୋକ ଏଇଟା ରିଅଲାଇଜ୍ କରୁନାହାନ୍ତି ଏହା ସବୁ ଫ୍ୟାକ୍ଟର୍ସ ଗୁଡ଼ାକ ମୋ ମତରେ ଭଗବାନଙ୍କର ଇନଫ୍ଲୁଏନ୍ସ କମ୍ପାସନ୍ ଗୁରୁଙ୍କର ଏକ୍ସେପ୍ସନାଲି ସେଟି ପର୍ସନ୍ ଯେଉଁମାନେ ଲଭ୍ ଆଉ କମ୍ପାସନ୍ ପ୍ରିଜର୍ଭ କରୁଛନ୍ତି ହୃଦୟରେ ସାଧୁଙ୍କ ପ୍ରତି ପ୍ରଣାମ କରୁଛେ କାରଣ ଲଭ୍ ଆଉ କମ୍ପାସନ୍ ତାକୁ ସେ ହୃଦୟରେ ପ୍ରିଜର୍ଭ ସିଏ ଡିଷ୍ଟ୍ରିବ୍ୟୁଟ୍ କରିବା ପାଇଁ ହଲ୍କା ତାଙ୍କ ଯୋଗ୍ୟତା ଅଛି ଅସଲ ବ୍ୟକ୍ତିଙ୍କ ପ୍ରଣାମ କଲେ କିଛି ବିଶେଷ ଲାଭ ହେବନି କାରଣ ତାଙ୍କ ନାହିଁ ସେ ରିଜର୍ଭର ନୁହଁ ତ ପ୍ରତ୍ୟେକ ଯେମିତି ଭଗବାନଙ୍କ ସାଙ୍ଗେ ନୀତି ଭାବରେ ସମ୍ପର୍କିତ ହେଉଛି ଭଗବାନ ନୁହଁ କାରଣ ଭଗବାନ ହେଉଛନ୍ତି ଅସୀମ ଇମେଜରେବୁଲ୍ ଓସନ୍ ଆଉ ଲଭ୍ ଆଣ୍ଡ କମ୍ପାସନ୍ ସେଠୁ ଫ୍ଲୋ ହେବ ଅଟୋମେଟିକାଲି ରିଜର୍ଭ ସୋର୍ସର ଚିକିତ୍ସା ଆସୁ ସେଠୁ ସେ ତାକୁ ପ୍ରିଜର୍ଭ କରିକିରି ତାକୁ ଡିଷ୍ଟ୍ରିବ୍ୟୁଟ୍ କରିବା ପାଇଁ ତାଙ୍କର ଯୋଗ୍ୟତା ପ୍ରାପ୍ତ ହୁଅନ୍ତି ଏଇଟା ତାଙ୍କର କୃପା ଆଉ ଭଗବାନଙ୍କ କୃପା ଏହିସବୁ ଗୁଡ଼ିକ ସମାହାରରେ ଜଣଙ୍କର ଏଇ ପ୍ରଶ୍ନ ଆସିପାରେ
ପ୍ରଶ୍ନ ଉତ୍ତର ପାଇଲି ନା
ଆଉ ଗୋଟେ ଆଉ ଗୋଟେ ଛୋଟିଆ ଦିନ ଆପଣ ଯେଉଁ କହିଲେ ମାଙ୍କଡ଼ମାନେ ତମଗୁଣର ଅଧିକାରୀ ଆଉ ଆମେ ତ ସାଧାରଣତଃ ଜାଣିଛୁ ଖାଦ୍ୟ ଅନୁସାରେ ମନବୃତ୍ତି ପ୍ରକାଶ ପାଏ ଗୁଣ ଗୁଡ଼ାକ ପ୍ରକାଶ ପାଏ ମାଙ୍କଡ଼ମାନେ ସବୁବେଳେ ଫଳ ଆହାର କରୁଛନ୍ତି ତାର କେମିତି ତମଗୁଣ ସୃଷ୍ଟି
ମାଙ୍କଡ଼ ମାନେ ପଶୁମାନେ 30 ଲକ୍ଷ ପଶୁ ଅଛନ୍ତି 30 ଲକ୍ଷ ପଶୁମାନେ ତାଙ୍କର ଖାଦ୍ୟ ସବୁ ଅନ୍ୟମାନେ ମନୁଷ୍ୟମାନଙ୍କ ପର୍ଯ୍ୟନ୍ତ ଯେଉଁ 80 ଲକ୍ଷ ଜନ୍ମ ରହିଛି ସବୁ ତାଙ୍କର ସବୁ ଇୟର୍ ମାର୍କ ହେଇଛି ଯାହା ଭଗବାନଙ୍କୁ ବ୍ୟବସ୍ଥା ହେଇଛି ସେମାନେ ସେ ଖାଇବେ ବାଘ ସେ ଯେଉଁ ମାଂସ ଖାଉଛି ବା ସବୁ ଖାଦ୍ୟ ଯାହା ଗାଈମାନେ ସେଇଟା କ'ଣ ଘାସ ଖାଉଛନ୍ତି ସେସବୁ ଇୟର୍ ମାର୍କ ହେଇଛି ସେମାନେ ସେ ତାଙ୍କର ସେଇଟା ଖାଦ୍ୟ ନ୍ୟାଚୁରାଲ୍ ଖାଦ୍ୟ ସେମାନେ ଖାଇବେ ତେଣୁ ମନୁଷ୍ୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଉଛି ତେଣୁ ମନୁଷ୍ୟ ଜନ୍ମରେ ତାଙ୍କ ଗୋଟେ ଫ୍ରି ୱିଲ୍ଟା ସେଠି ଆପ୍ଲିକେବୁଲ୍ ହେଉଛି ତା'ର ଚେତନା ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହୋଇଛି ସେ ତାଙ୍କର ସତ୍ୱ ରଜ ତମ ତିନି ଗୁଣର ପ୍ରାଧାନ୍ୟ ତାଙ୍କ ପାଖରେ ରହୁଛି ତେଣୁ ଏ ଯେଉଁ ମୁଁ କହିଲି ଯେଉଁମାନେ ଭଗବାନଙ୍କ ଭଗବଦ୍ଗୀତାରେ ଯେଉଁ କହିଲେ ଦେହିନାଂଶା ସ୍ୱଭାବତା ପୂର୍ବଜନ୍ମ କର୍ମଫଳ ଅନୁସାରେ ପୂର୍ବଜନ୍ମ ଅନୁସାରେ ତାଙ୍କର ସ୍ୱଭାବ ରହିଯାଇଛି ଯେଉଁମାନେ ମାଙ୍କଡ଼ ଥିଲେ ପରଜନ୍ମରେ ପଶୁଜନ୍ମ ପରେ ଜଣେ ମନୁଷ୍ୟଜନ୍ମ ପ୍ରାପ୍ତ ହେବ ତେଣୁ ପଶୁଜନ୍ମ ପରେ ଯେଉଁଭଳି ମନୁଷ୍ୟଜନ୍ମ ପ୍ରାପ୍ତ ହେଉଛି ବିଶେଷ ଭାବରେ ମାଙ୍କଡ଼ ଠାରୁ ଯେତେବେଳେ ମନୁଷ୍ୟଜନ୍ମ ପ୍ରାପ୍ତ ହେଉଛି ତା'ର ତମଗୁଣ ଅଧିକାର ହେଉଛି ତେଣୁ ତମଗୁଣରେ ଖାଦ୍ୟ ଯେଉଁ ଭଗବଦ୍ଗୀତା 17 ଅଧ୍ୟାୟରେ ଖାଦ୍ୟ ମଧ୍ୟ ତ୍ରିବିଧା ଭବତି ଶ୍ରଦ୍ଧା ତ୍ରିବିଧା ଆହାରସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ତିନି ପ୍ରକାର ମଧ୍ୟ ଖାଦ୍ୟ ରହିଛି ସତ୍ତ୍ୱିକ ଖାଦ୍ୟ ରାଜସିକ ଖାଦ୍ୟ ତାମସିକ ଖାଦ୍ୟ ତେଣୁ ଫଳ ଯାହା ଖାଇବା ସେମାନଙ୍କୁ ତାଙ୍କ ଭଗବାନଙ୍କର ନିର୍ଦ୍ଦିଷ୍ଟ ହେଇଯାଇଛି ତେଣୁ ସେଥିରେ ଆମେ କ'ଣ ସେ ଫଳ ଖାଇଲେ ଯେ ତାଙ୍କର ତମଗୁଣ ହେବ ନାହିଁ ବା ରଜ ସତ୍ୟଗୁଣ ହେବ ତା ନୁହଁ ସେଇଟା ଭଗବାନ ବ୍ୟବସ୍ଥା କରିଛନ୍ତି ସେଇଟା ଖାଦ୍ୟ ସାତ୍ୱିକ ହେବା କଥା କାହିଁକି ମାଂସ ଖାଉଛି ପ୍ରଭୁ ସାର୍ଙ୍କର ଗୋଟେ ଆନ୍ସର ଅଛି ବୋଧେ ସେ କହିବେ ମୁଁ ଯେତିକି ଜାଣିଛି କହିବି ତେଣୁ ଆମେ ଗୋଟେ କ୍ୱେଶ୍ଚିନ୍ ଆନ୍ସର ସେସନ୍ କରିବା ବର୍ତ୍ତମାନ ସେଇଟା ଏ କଥା କହି ବିଶ୍ରାମ ଦେବା ଆମେ କ୍ୱେଶ୍ଚିନ୍ ଆନ୍ସର ସେନ୍ସର ଯେଉଁମାନେ ଚାହିଁଲେ ଇଣ୍ଟରେଷ୍ଟେଡ୍ ପର୍ସନ୍ ସେମାନେ ରହିବେ ଆମେ କ୍ୱେଶ୍ଚିନ୍ ଆନ୍ସର ଚାଲିବ ଆମର ଶାସ୍ତ୍ର ଚର୍ଚ୍ଚା ଚାଲିବ ଯେଉଁମାନେ ଅନ୍ୟ ସେବା ଅଛି ସେମାନେ ଯାଆନ୍ତୁ ଆମର କଥା କହି ବିଶ୍ରାମ ଦେବା ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୋ ପ୍ରମାନନ୍ଦେ।